ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय গতকাল আমি শ্রবণ করুলে ভগবান শ্রীকৃষ্ণ কিভাবে বাল্যলীলার প্রভু যেত বাল্যলীলা করছেন সেতবে যশোদা মা তা বাঁধিলে এবং প্রত্যেক রজু যে ভগবান শরীরের বালগোপাল শরীরে বাঁধুলে প্রত্যেক রজু দুই দুই আঙ্গুলি কম পড়ুলে এবং গোসাই মানে কৌন ইয়ে বড় বিচিত্র কথা তিনি আঙ্গুলি কিংবা চারি আঙ্গুলি বি কম পড়ু নথিলা কেবল দুই আঙ্গুলি এবং ইতিমধ্যে মাঙ্কর পরিশ্রমকু দেখি ভগবান কৃপারে বন্দন স্বীকার কলে গতকাল আমি পড়ুলে ১৮ শ্লোকরে সো মাতুহু সিন্নগাত্রায়া বিশ্রস্তক বিশ্রস্ত কবরস্রজ দৃষ্টা পরিশ্রম কৃষ্ণ কৃপা আসিত সুবন্ধনে কৃষ্ণ মাঙ্কু কৃপা করি মানে বন্ধন স্বীকার কলে মাঙ্কর ভগবান কাহার মানে বাধ্য নুহন্তি বাধ্যবাদ কথা নুহন্তি কার বশ হওয়া পাই ভগবান এই দামবন্ধন লীলার এই শ্লোকরে সবুঠু বড় গুরুত্বপূর্ণ শিক্ষা দিয়েছেন যে দুই আঙ্গুলি শর্ট লা সে দুই আঙ্গুলি কণ গতকাল আমার সেইটু কথা বন্ধ লে যে দুই আঙ্গুলি জনে এপরিকি প্রেম পাইলা পরে মধ্যে জীব গোস্বামী গোটিয়ে সিদ্ধান্ত দৌঁচান এবং আমমানক পাই গোটিয়ে সিদ্ধান্ত দৌঁচান বিশ্বনাথ চক্রবর্তী ঠাকুর চক্রবর্তী কৌছেন ভক্ত নিষ্ঠা ভজন ভজনার্থ শ্রান্তি তদর্শন উত্থিত সুনিষ্ঠা কৃপাচ্ছে দ্বাভ্যমেব ভগবান বদ্ধ ভবে ভগবান কেতবে বদ্ধ হুম ভক্তর না ভক্ত নিষ্ঠা ভজনশ্রম এ ভজন উত্থিত শ্রান্তি ভক্ত যেতবে নিষ্ঠার সহিত ভজন করে ভজন অর্থের সেবা হরিভজন নাম ভজন যেকোন ভজন মানে প্রভুঙ্কর সেবার নিযুক্ত আছে তাদের নিষ্ঠা এবং নিষ্ঠা সহিত যেত প্রভুঙ্কর সেবা করুছি ভজন করুছি অধ্যয়ন করুছি যা কিছু সেবা প্রভুঙ্ক কৃপার মিছি সেতুর সে কম করুছে না যে শ্রান্তি শ্রান্তি অর্থ যে পরিশ্রম যশোদা মাঙ্কর পরিশ্রম দেখিলা পরে হি কৃষ্ণ কৃপা কলে যশোদা মাঙ্কর মস্তকরে যেতে ফুল লা সব ইতস্তত হয়ে পড়ি শ্রমর এ সিন্নগাত্রা শ্রম ঝাড় তাঁর শরীরে হয়ে যাই তারপরে ভগবান দেখিলে যে মা কেত কষ্ট কলে মতো বাঁধবা ঠিক আছে তাঁর বন্ধন মু এবার স্বীকার করি ভগবান কৃপার স্বীকার কলে ভগবান ভক্ত বস তেমন পরিশ্রম যে পর্যন্ত ভক্ত ন করেছি ভক্তি নিষ্ঠা সহ তার সেবার পরিশ্রম ন করেছি সে কেবে ভগবান বাঁধি পারবে ইয়ে গোটে আঙ্গুলি আর দ্বিতীয় আঙ্গুলি কোণ না তদর্শন জাত কৃপা আমি বহুত পরিশ্রম কলে ভগবান কৃপা যদি ন আসব আগোটা আঙ্গুলি পূর্ণ হয়ে পারবে এই দুইটা আঙ্গুলি এই দুইটা আঙ্গুলিরে ভগবান বন্ধা যাতে সেপাই দুইটা আঙ্গুলি শর্ট পড়ুলে যশোদা মাঙ্কর ভজনর পরিশ্রম দেখি সেবার পরিশ্রম দেখি বন্ধনর পরিশ্রম দেখি ভগবান কৃপা আসলা এই দুইটা মিশিলে তাপরে ভগবান বন্ধা এই দুইটা আঙ্গুলি সেপাই নিউন পড়ুলে তেমন এটি শিক্ষা হচ্ছে বিশ্বনাথ চক্রবর্তী ঠাকুর কৌছেন কৃপেতি সর্বশক্তি চক্রবর্তী পরম ভাস্বতী কৃপাশক্তি ভগবত চিতম নবনীতম এবং বিদ্রুত কৃতম মানে পূর্ব আপনার শুনেছিলেন যেতবে ভগবান কৃষ্ণ ইচ্ছা করেদেলে সংকল্প শক্তি সংকল্প কলে না মু বন্ধা হবি না কারণ মু বন্ধার পড়িগলে বন্ধনরে পড়িগলে মাখন চোরি করে পারি না সখা মান সহ খেলে পারি না কিংবা মোট প্রাত্যকৃত কর্ম যেতে অনেক করে পারি না তেমন বন্ধনরে পড়বে না ଯେତେବେଳେ ଭଗବାନ ଏତିକି ସଂକଳ୍ପ କରିଛନ୍ତି, ସଂକଳ୍ପ ଶକ୍ତି କ'ଣ କଲେ ନା ବିଭୁତ୍ୱ ଶକ୍ତିକୁ ପ୍ରକାଶ କରାଇଦେଲେ। ଭଗବାନଙ୍କ ଆକୃତି ପଢ଼ିନି, ଭଗବାନଙ୍କର ଶରୀର ପଢ଼ିନି, ଯେମିତି ବାମନ ଦେବ, ବାମନ ଦେବ ଯଦିଓ ବାମନ ରୂପରେ ଆସିଥିଲେ କିନ୍ତୁ ତାଙ୍କର ବିଭୂତି ପ୍ରଦର୍ଶନ କଲେ, ସାଙ୍ଗେ ସାଙ୍ଗେ ତିନି ଜଗତକୁ ମାନେ ଅକ୍ତିଆର କରିନେଲେ ପାଦରେ। ବ୍ରଜରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ, ଭଗବାନ ବ୍ରଜରେ ଯେଉଁ 11.5-12 ବର୍ଷ ଲୀଳା କରିଛନ୍ତି, କେବେ ହେଲେ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନାହାନ୍ତି, କିନ୍ତୁ ବିଭୂତି ଶକ୍ତି କାର୍ଯ୍ୟ କରିଛି ସବୁବେଳେ ସବୁ ସମୟରେ। ଯେଭଳି ଜାମଳା ଅର୍ଜୁନ ଭଞ୍ଜନ ବର୍ତ୍ତମାନ କରିବେ, ସେ ବାଳକ ଅବସ୍ଥାରେ କରିଛନ୍ତି, ବ୍ରହ୍ମା ଭଳି ବଡ଼ ବଡ଼ ଲୋକକୁ ଠକେଇ ଦେଇଛନ୍ତି ସେ ବାଳକ ଅବସ୍ଥାରେ, ଗୋବର୍ଦ୍ଧନ ଧାରଣ କରିଛନ୍ତି ସେ ବାଳକ ଅବସ୍ଥାରେ, କେବେ ଆକୃତି ବଢ଼େଇ ନାହାନ୍ତି, କିନ୍ତୁ ବିଭୂତି ଶକ୍ତିର ସବୁ ସମୟରେ କାର୍ଯ୍ୟ କରୁଛି। ଭଗବାନ ଯେତେବେଳେ ଗୋବର୍ଦ୍ଧନ ଧରିଲେ, ସେ ବ୍ରଜବାସୀମାନଙ୍କୁ ଦେଖେଇଲେନି ଯେ ମୁଁ ଦେଖ ମା ମୁଁ ଏତେ ବଡ଼ ହେଇକି ମୁଁ ଗୋବର୍ଦ୍ଧନ ଧରୁଛି, ସେ ସେଇ ଅବସ୍ଥା 7 ବର୍ଷ ଅବସ୍ଥାରେ ସେ ବାଳକ ଅବସ୍ଥାରେ ଗୋବର୍ଦ୍ଧନ ଧରିଲେ। ଇଏ ହେଉଛି ବ୍ରଜର ଭାବ। ବ୍ରଜରେ କେତେବେଳେ ଭଗବାନ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରନ୍ତି ନା, ବେଳେବେଳେ କରିଛନ୍ତି, ପୁଣି ବି ମାଧୁର୍ଯ୍ୟ ଶକ୍ତି ଦ୍ୱାରା ସେଇଟା ଆଚ୍ଛାଦିତ ହେଇଯାଏ। ତେଣୁ କୃପା ଶକ୍ତି, ଭଗବାନଙ୍କର ଯେତେ ଶକ୍ତି ଅଛି, କୃପା ଶକ୍ତି ହେଲେ ଚକ୍ରବର୍ତ୍ତୀ ରାଜା, ଭଗବାନଙ୍କର ବିଭୁତ୍ୟ ଶକ୍ତି, ସତ୍ୟ ସଂକଳ୍ପ ଶକ୍ତି, ଯେତେ ଶକ୍ତି ଅଛି, ଇଚ୍ଛା ଶକ୍ତି, କିନ୍ତୁ କୃପା ଶକ୍ତି ହେଉଛି ସବୁଠୁ ବଳବାନ। କୃପା ଶକ୍ତି ହେଉଛନ୍ତି ରାଣୀ, ସେ ଯେତେବେଳେ ଚାହିଁବେ ଜଣକୁ କୃପା ଦେବା ପାଇଁ ସେତେବେଳେ କେହି ଅଟକେଇ ପାରିବେ। ସେଥିପାଇଁ ଇଚ୍ଛା ଶକ୍ତି, କ୍ରିୟା ଶକ୍ତି, କୃପା ଶକ୍ତି ତ ବହୁତ ଅନନ୍ତ ଶକ୍ତି ଅଛି। ମହାପ୍ରଭୁଙ୍କ ଲୀଳାରେ ସମସ୍ତ ଭଗବାନଙ୍କର ଯେତେ ଅବତାର ଅଛନ୍ତି, ସେ ଅବତାର ଲୀଳାରେ ଇଚ୍ଛା ଶକ୍ତି ଉପରେ କୃପା ଶକ୍ତି ନିର୍ଭର କରେ। ଯେମିତି ବର୍ତ୍ତମାନ ଦେଖୁଛନ୍ତି, ବର୍ତ୍ତମାନ କୃଷ୍ଣ କହିବେ ମା ଏତେ ପରିଶ୍ରମ କଲେଣି, ଦର୍ଶନ କଲେ, କୃପା ଜାତ ହେଲେ, ଇଚ୍ଛା ହେଲା, ଇଚ୍ଛା ହେଲା ପରେ କୃପା ଆସିଲା। କିନ୍ତୁ ମହାପ୍ରଭୁଙ୍କ ଲୀଳାରେ ଗୋଟେ ବ୍ୟତିକ୍ରମ, ମହାପ୍ରଭୁଙ୍କ ଲୀଳାରେ ଇଚ୍ଛା ଶକ୍ତି ଉପରେ କୃପା ଶକ୍ତି ନିର୍ଭର କରେ ନା, କୃପା ଶକ୍ତି କି ସ୍ୱତନ୍ତ୍ର ଲାଇସେନ୍ସ ଦିଆଯାଇଥିଲା ମହାପ୍ରଭୁଙ୍କ ଲୀଳା। ସେ ବଳବାନ, ସେ କାହା ଅଧୀନରେ ରୁହନ୍ତି ନା, ଯାହାକୁ ଯାରେ ତାରେ ପ୍ରେମ ଦେଲେ ନା କହିଲ ବିଚାର, ଯାରେ ତାରେ ବିଲାଇଲେ ନା କହିଲ ବିଚାର, ଇଏ ହେଉଛି ମହାପ୍ରଭୁଙ୍କ ଲୀଳାର ବୈଶିଷ୍ଟ୍ୟ। ମହାପ୍ରଭୁ କାହିଁକି ପ୍ରତ୍ୟାବନ କୁହାଯାଏ, ମହାପ୍ରଭୁଙ୍କ ଲୀଳାରେ ଇଚ୍ଛା ଶକ୍ତି ଉପରେ କୃପା ଶକ୍ତି ନିର୍ଭର କରେ ନା, କୃପା ଶକ୍ତି ଚକ୍ରବର୍ତ୍ତିନୀ, ସେ ରାଜା ହେଇଯାଇଥିଲେ। ତେଣୁ କଳି ଯୁଗରେ ଯଦି ଭଜନ ପରିଶ୍ରମ କଥା ଦେଖିବେ, ଆପଣ ବିଚାର କରି ଦେଖନ୍ତୁ ନା, କେତେ ଜଣ ଆମେ ଭଜନ ପରିଶ୍ରମ କରି ଯଶୋଦା ମାତାଙ୍କ ଭଳିଆ କୃଷ୍ଣ କୃପା ପାଇପାରିବା। ସେଥିପାଇଁ ମହାପ୍ରଭୁ ତ ଆସିଥିଲେ କୃପା ଦେବା ପାଇଁ। ତେଣୁ କୃପାଟା ହେଉଛି ବଳବାନ କଳି ଯୁଗରେ, କୃପା ଶକ୍ତି। ଏବଂ ବିଶେଷ କରି ଏଠି କହୁଛନ୍ତି କୃପୟତି ସର୍ବଶକ୍ତି ଚକ୍ରବର୍ତ୍ତିନୀ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବଡ଼ ସୁନ୍ଦର ଜିନିଷ ଲେଖୁଛନ୍ତି, ଯେତେ ଶକ୍ତି ଅଛନ୍ତି କୃପା ଶକ୍ତି ହେଲେ ଚକ୍ରବର୍ତ୍ତିନୀ, ଚକ୍ରବର୍ତ୍ତିନୀ ଚକ୍ରବର୍ତ୍ତୀ ନୁହେଁ, ରାଣୀ, କୃପା ଶକ୍ତି ହେଲେ ରାଣୀ। ଯେତେବେଳେ ମାଆଙ୍କର ଶ୍ରମ ଦେଖିଦେଲେ ଯେ ମା ମୋତେ ଏତେ କଷ୍ଟ କରୁଛନ୍ତି, ବାନ୍ଧିବା ପାଇଁ ଏତେ ପରିଶ୍ରମ କରୁଛନ୍ତି, ତାଙ୍କ ଶରୀରରୁ ସ୍ୱେଦ ନିର୍ଗତ ହେଉଛି, ମସ୍ତକ କେଶରୁ ସବୁ ଫୁଲ ଗୁଡ଼ିକ ପଡ଼ିଗଲାଣି, ମା ବହୁତ କ୍ଲାନ୍ତ ହେଲେଣି, ସେତେବେଳେ କୃପାଶକ୍ତି ଜାତ ହେଲା। ଏବଂ କୃପାଶକ୍ତି ଜାତ ହେବା ମାତ୍ରେ କୃପାଶକ୍ତିର ଗୋଟେ ସ୍ୱଭାବ କ'ଣ, ଏଠି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଭଗବତମ ଚିତ୍ତମ ନବନୀତମ ଇବ ବିଦ୍ରୁତମ ବିଦ୍ରୁତିକୃତ। କୃପାଶକ୍ତିର ଜାତ ହେଲା ମାନେ ଭଗବାନଙ୍କର ଚିତ୍ତଟା ନବନୀତ ଭଳି କୋମଳ ହେଇଯାଏ। ଆପଣ ଏ ଦୁନିଆରେ ବି ଦେଖନ୍ତୁ, ଆପଣ ଯାହାକୁ ଟିକେ ଭଲ ପାଉଛନ୍ତି ବା ଜଣେ ଦେଖିବେ ଗୋଟେ ଦୁଃଖୀ ଦରିଦ୍ର ଲୋକ, ଆପଣ ଦେଖିଲା ପରେ ଆପଣଙ୍କ ଚିତ୍ତଟା କେମିତି ହେଉଛି, ସାଙ୍ଗେ ସାଙ୍ଗେ କୋମଳ ହେଇଯାଉଛି, ତାର ଦୋଷ ଆଉ କିଛି ଦେଖୁନାହାନ୍ତି, କିଛି ଦେବା ପାଇଁ ଇଚ୍ଛା କରୁଛନ୍ତି ସାଙ୍ଗେ ସାଙ୍ଗେ। ତେଣୁ ଭଗବାନ ଯେତେବେଳେ ଅଯୋଗ୍ୟ ବୋଲି ଆମକୁ ମନେ କରନ୍ତି, କାଙ୍ଗାଳ ବୋଲି ମନେ କରନ୍ତି, ଏଇଟା ଅତି ଦୀନ ଲୋକ ବୋଲି ମନେ କରନ୍ତି, ଖାଲି ଚିନ୍ତା କରିଦେଲା ମାନେ, ଇଚ୍ଛା କରିଦେଲା ମାନେ କୃପାଶକ୍ତି ତାଙ୍କ ଅନ୍ତରକୁ ଆସିଯାଆନ୍ତି। ଏବଂ କୃପାଶକ୍ତିଙ୍କର କାର୍ଯ୍ୟ ହେଲା, ଚକ୍ରପତି କହୁଛନ୍ତି, ଚିତ୍ତ ନବନୀତମ ଇବମ ବିଦ୍ରୁତିକୃତ, ନବନୀତ ଭଳି କୋମଳ କରିଦିଅନ୍ତି। ସେଥିପାଇଁ ଜଗନ୍ନାଥଙ୍କର ଭକ୍ତ ଦେଖନ୍ତୁ, ଯେତେ ସବୁ ଭକ୍ତ ଅଛନ୍ତି, ବହୁତ କମ୍ ସାଧାରଣ ଭଜନରେ ଭଗବାନଙ୍କୁ ପାଇଯାଆନ୍ତି, କାରଣ ସେମାନେ ପୂର୍ଣ୍ଣ କୃପା ଉପରେ ନିର୍ଭର କରନ୍ତି ଏବଂ ଭଗବାନଙ୍କର କୃପା ଶକ୍ତି କୌଣସି ଯୋଗ୍ୟତା ଦେଖନ୍ତି ନା। ଏବଂ ଯଶୋଦା ମାତାଙ୍କର ସେଇ ଅବସ୍ଥା ହେଇଗଲା, ଯେତେବେଳେ ମାଆଙ୍କର ଅବସ୍ଥା ଦେଖିଦେଲେ କୃପାଶକ୍ତି ଆସିଗଲେ, ଏବଂ କୃପାଶକ୍ତି ତତ୍ର ସ୍ୱୟଂ ପ୍ରାଦୁର୍ଭୂତେ ଯେତେବେଳେ ସାଙ୍ଗେ ସାଙ୍ଗେ ଭଗବାନଙ୍କ ଚିତ୍ତରେ ଆବିର୍ଭାବ ହେଇଗଲେ, ସତ୍ୟ ସଂକଳ୍ପ ବିହୁତା ଶକ୍ତି ତତ୍ର ସହସେବ ଅନ୍ତର୍ଧ୍ୟାୟ ମାସ ଇତ୍ୟର୍ଥ ବିଶ୍ୱନାଥ ଚକ୍ରଧର ଠାକୁର ପୁରା କ୍ଲିଅର ଦେଇଦେଇଛନ୍ତି। ସତ୍ୟ ସଂକଳ୍ପ ଯେଉଁ ବିଭୂତି ଶକ୍ତି ଥିଲେ ସେ ଉଦର ଭିତରେ, ଭଗବାନଙ୍କ ହୃଦୟ ଭିତରେ ଥିଲେ, ଉଦର ପଡ଼ୁନଥିଲା, ଯାହା ମୁଷ୍ଟି ପରିମିତ ଉଦର, ଦୁଇ ହାତରେ ଧରିହେବ ଏତେ ବଡ଼ ଛୋଟ ଉଦର, କିନ୍ତୁ ତା ଭିତରେ ସତ୍ୟ ସଂକଳ୍ପ ଏ ବିଭୂତି ଶକ୍ତି କାର୍ଯ୍ୟ କରୁଛି, ବିଲକୁଲ ଯଶୋଦା ମା ବାନ୍ଧି ପାରୁନାହାନ୍ତି। କିନ୍ତୁ କୃପାଶକ୍ତି ଆସିଲା ମାତ୍ରେ ଏମାନେ, କୃପାଶକ୍ତି ହେଲେ ରାଣୀ, ଏମାନେ ହେଲେ ସବୁ ତାଙ୍କର ଚାକରାଣୀ ହୁଏ। କୃପାଶକ୍ତି ଆସିଲା ମାନେ ବିଭୂତି ଶକ୍ତି ସାଙ୍ଗେ ସାଙ୍ଗେ ଅନ୍ତରିତ ହେଇଗଲେ, ଆଉ ସେ ରହିପାରିବା। ତେଣୁ ବନ୍ଦନର ସ୍ୱୀକାର କଲେ। କିନ୍ତୁ ଏଠି ବଡ଼ ସୁନ୍ଦର କଥା ହିଁ କହୁଛନ୍ତି, ଭକ୍ତ ନିଷ୍ଠା ଭଜନ ଏତ ଶାନ୍ତି ତଦର୍ଶନାର୍ଥ, ଭଗବାନ ଯେପର୍ଯ୍ୟନ୍ତ ଆମର ଭଜନର ଶ୍ରମଣ ଦେଖିବେ କେବେ ଆମେ ଭଗବାନଙ୍କ କୃପା ଲାଭ କରିପାରିବା ନା। ପରିଶ୍ରମ ଦେଖିବେ। ଏ ଜଗତରେ ଆପଣ ଗୋଟେ ଏକ୍ଜାମ୍ପଲ୍ ନିଅନ୍ତୁ, ଗୋଟେ ଲେବର୍କୁ ଆପଣ ଆଣି କାମରେ ଲଗେଇଛନ୍ତି, ସେ ଲେବର୍ ଯଦି ଠକିଲା ଆପଣ ଜାଣିଦେଲେ, ଆପଣ ପେମେଣ୍ଟ ଦେଲାବେଳେ ତାକୁ କେମିତି ଅବସ୍ଥା କରୁଛନ୍ତି, ଆଉ କେବେ କାମକୁ ତ ଡାକୁନାହାନ୍ତି, ପେମେଣ୍ଟ ଦେଲାବେଳେ କେମିତି ଅବସ୍ଥା କରୁଛନ୍ତି। ଠିକ୍ ସେହିଭଳି ଆମକୁ ଯେଉଁ ଶ୍ରମର, ଆମକୁ ଯେଉଁ ଆମେ ହେଉଛେ ଲେବର, ଭକ୍ତ ଜଣେ ଲେବର, ସାଧକ ଗୋଟେ ଲେବର, ଆଉ ଲେବର ହେଡ୍ କିଏ ମାଲିକ କିଏ ନ ଗୁରୁ, ଗୁରୁଦେବ ଆମକୁ ଲେବର ଏ କାର୍ଯ୍ୟରେ ନିଯୁକ୍ତି କରିଛନ୍ତି। ଆମେ ଯଦି ଠକେଇବା ଆମକୁ ପେମେଣ୍ଟ କେମିତି ମିଳିବ, ଶ୍ରମ ଦରକାର, ଭଜନର ଶ୍ରମ। ଆଉ ଶ୍ରମ ଅର୍ଥରେ କିଏ ଏମିତି ମୋଟାମୋଟି ଭାବିବା ଉଚିତ ନାହିଁ, ଶ୍ରମ ତ କହୁଛନ୍ତି ମୁଁ ଏକବାର ଖରାରେ ଠିଆ ହେଇ 24 ଘଣ୍ଟା ଜପ କରିବି, ବା କିଏ ହୁଇମ୍ସ କାଲି ମୁଁ ଏତେ ଖଟିବି ନା। ଶ୍ରମ ମାନେ ସାଧୁଗୁରୁ ବୈଷ୍ଣବ ମାନେ ଯେଉଁ ଯାହା ଆମକୁ ଆଦେଶ ଦେଇଛନ୍ତି, ଯେଉଁ ଗାଇଡ଼ଲାଇନ୍ ଦେଇଛନ୍ତି, ତଦନ ହିସାବରେ ଆମକୁ ଶ୍ରମ କରିବାକୁ ପଡ଼ିବ। ଅଯଥା ଶ୍ରମ କରିକି ବି ଅଷ୍ଟ୍ରେଟି କରିକି ଦାମ ନାହିଁ, ଯାହା ଆଦେଶ ଦେଇଛନ୍ତି ସେଥିରେ ଅଯଥା ସମୟ ନଷ୍ଟ ନକରି ସେ ଶ୍ରମର ନିଯୁକ୍ତି ହେବାକୁ ପଡ଼ିବ। ନଚେତ୍ ଯଦି ହୁଇମ୍ସ କାଲି ଆମେ କାମ କରିବା, ବହୁତ ଭକ୍ତ ବି ଏମିତି ଆମର ଦେଖି ଆମର ପ୍ରାଇଡ଼ନେସ୍ ଆସିଯାଏ, ହଁ ମୁଁ ବହୁତ ଭଲ କୀର୍ତ୍ତନ କରୁଛି, ମୁଁ ବହୁତ ଭଲ ପ୍ରଚାର କରୁଛି, ମୁଁ ବହୁତ ଭଲ ପ୍ରବଚନ ଦେଉଛି, ଏ ଶ୍ରମ କରୁଛନ୍ତି। ଆକ୍ଚୁଆଲି ଶ୍ରମ ବିନା ଏସବୁ କାର୍ଯ୍ୟ ହେଉନି, କିନ୍ତୁ ଏ ଶ୍ରମର ଫଳଟା କୃଷ୍ଣ କୃପାକୁ ଆକର୍ଷଣ କରିବ ନା, ଏ ବିପରୀତ ଫଳେଇଗଲା, କାରଣ ଇଏ ପ୍ରାଇଡ଼ ଗର୍ବ ରହିଗଲା, ଇଏ କାର୍ଯ୍ୟ କରିବା ନା। ଯେଭଳି ଗୋଟେ ଛୋଟ ଗୋଟେ ଗଳ୍ପ ଅଛି, ଜଣେ ବ୍ରାହ୍ମଣ, ଇଏ ତ କଳିର କାମ, କଳି ବି ଆପଣ ଭକ୍ତ ହେଲେ ବି କଳି ଆସିକି ପଶିକି ଆପଣଙ୍କୁ, ଆପଣ ଯେଉଁ ଶ୍ରମ କରୁଛନ୍ତି ସେ ଶ୍ରମଟାକୁ ବଢ଼େଇବ, ହଁ ତୁ ଏ ଖଟ, କିଛି ଲୋକ ଅଛନ୍ତି ଆପଣଙ୍କୁ ଏନକରେଜ୍ କରିବେ, ହଁ ଠିକ୍ ଅଛି ବହୁତ ବଢ଼ିଆ କାମ କରୁଛୁ, ବହୁତ ଇଏ କରୁଛୁ, କିନ୍ତୁ ଆକ୍ଚୁଆଲି ସେ ଗୁରୁକୃଷ୍ଣଙ୍କର ଆମକୁ ଯେଉଁ ଗାଇଡ଼ଲାଇନ୍ ଦେଇଛନ୍ତି ସେ ଶ୍ରମଠୁ ଇଏ ବହୁତ ଦୂରରେ। ଜଣେ ବ୍ରାହ୍ମଣ ଥାଏ, ସେ ବହୁତ ସୁନ୍ଦର ପୂଜାରୀ, ବହୁତ ସୁନ୍ଦର ସେବା ପୂଜା କରେ, ସେବା ପୂଜା କରେ, ଦିନେ କ'ଣ କରୁଛି ନା ଗାୟତ୍ରୀ କରୁ, କିନ୍ତୁ ତା ମନରେ ଏତେ ନିଷ୍ଠା ସହିତ ସେବା କରୁଛି, କିନ୍ତୁ ତା ମନରେ ଦମ୍ଭ ଅଛି। ସେବା ଗୋଟେ ଦମ୍ଭ, ଦମ୍ଭ ଭିନ୍ନ ଭିନ୍ନ ପ୍ରକାର ଅଛି, ସେବା ଦମ୍ଭ, ତେଣୁ ତାର ସେବା ଦମ୍ଭ ଅଛି, ମୁଁ ଏତେ ବଡ଼ ସେବକ, ମୁଁ ଏତେ ବଡ଼ ପୂଜାରୀ, ମୁଁ ଭଲ ସେବା କରୁଛି, ତେଣୁ ସେ କ'ଣ କରୁଛନ୍ତି ନା ଗାୟତ୍ରୀ କରୁଛନ୍ତି, ତ୍ରିସନ୍ଧ୍ୟା ଗାୟତ୍ରୀ କରନ୍ତି ନା, ସେ ଗାୟତ୍ରୀ କରୁଛି, ତାହେଲେ ଗାୟତ୍ରୀ କରୁଛି, ଗାୟତ୍ରୀ କରିବା ଭିତରେ ନିଦ ତାକୁ ଚାଲି ଆସିଛି, ଯେ ନିଦ ଚାଲି ଆସିଛି, କଳି କ'ଣ କରୁଛି ନା ଗୋଟେ ବ୍ରାହ୍ମଣ ବେଶରେ ଆସିଛି, କଳି ବ୍ରାହ୍ମଣ ବେଶରେ ଆସି ତାକୁ ଉଠୁଛି, ଏ ଉଠ। ବିଶେଷ କରି ଗାୟତ୍ରୀ ସମୟରେ, ଜପ ସମୟରେ, ଜପ ସମୟରେ ନିଦ୍ରା ଦେବି, ଗାୟତ୍ରୀ ସମୟରେ କେବେ ନିଦ, ଏମିତି ଜଣେ ଜଣେ ପଇତା ଧରିଥିବେ ଏକବାର ଚାଲିଯିବେନି 15 ମିନିଟ, ଏମିତି ଏସବୁ ଠିକ୍ ନାହିଁ। ଗାୟତ୍ରୀ ସମୟରେ ନିଦ୍ରା ଇ ତ ମାନେ ଯାହା କହନ୍ତି ଆଳସ୍ୟ, ଜାଡ଼୍ୟତା, ଏଗୁଡ଼ା ଠିକ୍ ନୁହେଁ। ସିଏ ଯେତେବେଳେ ବ୍ରାହ୍ମଣ ତ କଳି ତ ବ୍ରାହ୍ମଣ ବେଶରେ ଆସି ଉଠେଇଲେ, ଏଇ ବ୍ରାହ୍ମଣ ଏଇ ଗାୟତ୍ରୀ କରିବା ସମୟରେ ସହନ କରୁଛୁ, ଏସବୁ କି ଅବସ୍ଥା, ଉଠ ଉଠ ଗାୟତ୍ରୀ କର। ସେ ଭୁଲ କଲେ, ଯାହା ବହୁତ ସୁନ୍ଦର କଥା, ମୁଁ କେଡ଼େ ବଡ଼ ଭୁଲ କରୁଥିଲି, ମୋତେ ବହୁତ ବହୁତ ସୁନ୍ଦର ଉପଦେଶ ଥିଲା, ଆପଣ କିଏ ନା, ମୁଁ କଳି କହିଲେ, ନାଇଁ ନାଇଁ ଆପଣ କେବେ କଳି ହେବେ, ଆରେ କଳି ତ କେବେ ଅଧର୍ମ କାର୍ଯ୍ୟରେ କେବେ ସାହାଯ୍ୟ କରିବ, କଳି ଅଧର୍ମ କାର୍ଯ୍ୟରେ ସାହାଯ୍ୟ କରିବ, ଧର୍ମ କାର୍ଯ୍ୟରେ କେମିତି ସାହାଯ୍ୟ କରୁଛନ୍ତି, ଆପଣ ମୋତେ କହୁଛନ୍ତି ଗାୟତ୍ରୀ କରିବା ପାଇଁ, ସୁନ୍ଦର କାମ କରିବା ପାଇଁ, କହିଲେ ନା ନା ମୁଁ ତୋତେ ଧର୍ମ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଆସିନି, ତୁ ଯେଉଁ ଧର୍ମ କାର୍ଯ୍ୟ କରୁଛୁ, ଯେଉଁ ପୂଜା ସେବା, ଯେଉଁ ତପସ୍ୟାଟା କରୁଛୁ, ଯେଉଁ ସେବାଟା କରୁ, ତୋ ମନରେ ଯେଉଁ ଦମ୍ଭଟା ଅଛି, ସେ ଦମ୍ଭଟାକୁ ବଢ଼ାଇବା ପାଇଁ ଆସିଛି, ତୋତେ ମୁଁ ହେଲ୍ପ କରୁଛି, ତୁ ଆହୁରି ଗାୟତ୍ରୀ କର, ଆହୁରି ତୁ ସେବା କର, ଯଦ୍ୱାରା କି ଶେଷରେ ତୁମେ ଫିନିଶ ହେବ। ତେଣୁ ଜଣେ ସାବଧାନ ହେବା ଦରକାର, କେବେ ହେଲେ ଇମୋସନାଲି ବା ସାଧୁଗୁରୁଙ୍କର ଉଦ୍ଦେଶ୍ୟକୁ ଛାଡ଼ିକି ନିଜେ ଖଟିଲେ ବି ସେ ଭାବିବା ଉଚିତ ନୁହେଁ ଯେ ମୋତେ କୃପା ମିଳିଯିବ ବୋଲି ନା ଆଜ୍ ଇଟ୍ ଇଜ୍ ଯାହା ସାଧୁଗୁରୁ ନିର୍ଦ୍ଦେଶ ଦେଇଛନ୍ତି ତଦନୁରୂପ ଶ୍ରମ କରିବାକୁ ପଡ଼ିବ ଏଇଟାକୁ ଚକ୍ରତୀ କହୁଛନ୍ତି ଭକ୍ତ ନିଷ୍ଠା ଭଜନୋଥ ଶ୍ରାନ୍ତି ତଦର୍ଶନାତ୍ ସ୍ୱନିଷ୍ଠା କୃପା ଚେତି ଦ୍ୱାଭ୍ୟାମେବ ଭଗବାନ ବଦ୍ଧ ଭବେ ଏଇଟା ଦର୍ଶନ କଲେ ଭଜନର ଶ୍ରମ ଦର୍ଶନ କଲେ ଭଗବାନ କୃପାଟା ଆସିବ ତା ପୂର୍ବରୁ ନୁହେଁ ତେଣୁ ଯାହା ଆମକୁ ଆଦେଶ ଦିଆଯାଇଛି ଆମେ ତଦନୁସାରେ ଶ୍ରମ କରିବାକୁ ପଡ଼ିବ ଏମିତି ନାହିଁ ଯେ କେବଳ ସେତିକି କରିଦେବା ତାପରେ ଅନ୍ୟ ସମୟ ପ୍ରଜ୍ୱଳପ କରିବା ନା ଭଗବାନ ସେବାରେ ରହିବାକୁ ପଡ଼ିବ ଆଚ୍ଛା ଜୀବ ଗୋସ୍ୱାମୀ କିନ୍ତୁ ଆଉ ଗୋଟେ ସୁନ୍ଦର କଥା କହୁଛନ୍ତି ଜୀବ ଗୋସ୍ୱାମୀ ବହୁତ ମାନେ ସୂକ୍ଷ୍ମ ପଏଣ୍ଟ କଥା କହିଛନ୍ତି ତାଙ୍କର ତାଙ୍କର ତ ସନ୍ଦର୍ଭ ଯେତେ ତାଙ୍କର ଟୀକା ଯେତେ ଚକ୍ରତୀ ତ ସିଧା କଥା କହିଦେଲେ ଜଣେ ସାଧକ କେବେ ଶ୍ରମ ନ କଲେ ଭଗବାନ ପାଇଁ କିଛି ପରିଶ୍ରମ ନ କଲେ ଭଗବାନ କୃପା ସେ କେବେ ଲାଭ କରିପାରିବ ନା ଇସିଓର ଯେଉଁମାନେ ବି ଆଜି ଭଗବାନଙ୍କୁ ପାଇଛନ୍ତି ମୁଁ ତ ବେଶୀ ଉଦାହରଣ ଦେବା ପାଇଁ ଚାହୁଁନି ମୁଁ ଆପଣଙ୍କୁ ଗୋଟେ ପ୍ରତ୍ୟକ୍ଷ ଉଦାହରଣ ଦେଉଛି ଆଳି ଆପଣ କିଏ ଯାଇଛନ୍ତି ଆଳି କାହାର ଘର ଅଛି ଆଳି ଆପଣଙ୍କ ଘର ଆଳିରେ ଅଛନ୍ତି ନା ବରହାଦେବ ହଁ ଦେଖନ୍ତୁ ଆମ ରାଜାମାନେ କିଭଳି ଥିଲେ ଭକ୍ତ କଥା ଛାଡ଼ି ଦିଅନ୍ତୁ ମୁଁ ଗୋଟେ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ଆପଣଙ୍କୁ ଦେଉଛି ଶାସ୍ତ୍ର କଥା ଦେଉନି ଆଳିରେ ବରହାଦେବଙ୍କୁ ଆପଣ କିଏ ଦେଖିବେ ଗଲେ ଦେଖିବେ ତାଙ୍କୁ ଯଜ୍ଞ ବରାହ କୁହାଯାଏ ଏତେ ସୁନ୍ଦର ବରାହ କେଉଁଠିକି ନାହାନ୍ତି ମୁଁ ବିଗ୍ରହ ଲୀଳା କଥାକୁ ସାକ୍ଷାତ ଲୀଳା କଥା ଛାଡ଼ନ୍ତୁ ସେ ବରାହ ପ୍ରକୃତରେ କେଉଁଠି ଥିଲେ ଜାଣିଛନ୍ତି ଯାଜପୁରରେ ରହିଥିଲେ ଯାଜପୁରରେ ଯଜ୍ଞପୁର ଯାଜପୁର କୁହାଯାଏ ଯଜ୍ଞରୁ ସେ ବରାହ ବାହାରିଥିଲେ ତାଙ୍କୁ ଯଜ୍ଞ ବରାହ କୁହାଯାଏ ଏତେ ସୁନ୍ଦର ଆପଣ ଦେଖିଲେ ଭୟ ମାନେ ଭୟ ଲାଗିବ ଏତେ ସୁନ୍ଦର ତାଙ୍କର ଶରୀର ଚିକ୍କଣ ବହୁତ ସୁନ୍ଦର ଦେଖିବା ପାଇଁ ପ୍ରକୃତରେ ସେ ରହୁଥିଲେ ଏଇଠି ଯାଜପୁରରେ ଯେଉଁ ବରାହ ମନ୍ଦିର ଅଛନ୍ତି ସେଇଠି ହିଁ ରହୁଥିଲେ କିନ୍ତୁ ଆଳି ରାଜା ଦୈବା ଦର୍ଶନ କରିବା ପାଇଁ ଆସିଥିଲେ ଯାଜପୁରକୁ ଏବଂ ଥରେ ଦର୍ଶନ କଲା ପରେ ତାଙ୍କର ଏତେ ଆକର୍ଷଣ ଆସିଲା ସେ ବିଗ୍ରହଙ୍କ ପ୍ରତି ସେ ବରାହଙ୍କ ପ୍ରତି ଏତେ ଆସକ୍ତି ହେଇଗଲେ ପ୍ରତିଦିନ ଆଳିରୁ ଘୋଡ଼ା ଚଢ଼ିକି ଆସନ୍ତି ପ୍ରତିଦିନ ଦର୍ଶନ ନ କଲେ ସିଏ ବରାହଦେବଙ୍କୁ ଯେତେ ଗାର୍ଯ୍ୟ ଥାଉ ସେତେବେଳେ ସବୁ ରାଜା ଥିଲେ ନା ଆଳି ରାଜା ପଟାମୁଣ୍ଡେଇ ରାଜା ସବୁ ରାଜା ଥିଲେ ନା ସେ ପ୍ରତିଦିନ ଆସନ୍ତି ଯାଜପୁରରେ ବରାହଦେବଙ୍କୁ ଦର୍ଶନ କରି ଯାଆନ୍ତି ଶ୍ରମ ଏବଂ ଶେଷରେ ବରାହଦେବ ତାଙ୍କୁ କହିଲେ ଦେଖ ମହାରାଜ ତୁମେ ଏତେ ଆସିବା କଷ୍ଟ କରିବା ଦରକାର ନାହିଁ ମୁଁ ତୁମ ରାଜ୍ୟକୁ ପଳାଇବି ଯେମିତି ସାକ୍ଷୀ ଗୋପାଳ ଚାଲି ଚାଲି ଯାଇଥିଲେ ସେମିତି ଚାଲି ଚାଲି ଗଲେ ପଳେଇଗଲେ ଏବଂ ସେଇଭଳି ନଦୀ ଅଛି ବାଲି ତଟ ସେଇଟା ଥିଲା ସେଇଠି କହିଥିଲେ ମୁଁ ଏମିତି ଯିବି ମୋ ପାଦର ଶବ୍ଦ ତୁମେ ଶୁଣିପାରିବ ସେମିତି ବାଲିରେ ବରାହଦେବ ରହିଗଲେ ତାଙ୍କର ମନ୍ଦିର କରିଛନ୍ତି ଆପଣ ଗଲେ ଦେଖିବେ ଶ୍ରମ ବିନା କେହି ଭଗବାନଙ୍କୁ ପାଇନାହାନ୍ତି କେହି ଶ୍ରମ ନ କରିକି ଏମିତି ଭାବିବା ଉଚିତ ନୁହେଁ ଆମେ ଆର୍ଟିଫିସିଆଲି ବା ସୁପରଫିସିଆଲି ଆମେ ଭଗବାନଙ୍କୁ ପାଇଯିବୁ ନା ଶ୍ରମ କରିବାକୁ ପଡ଼ିବ ଶ୍ରମ କଲେ ଭଗବାନ କୃପା ଆସିବ କିନ୍ତୁ ଜୀବ ଗୋସ୍ୱାମୀ ଆଉ ଗୋଟେ ମାନେ ସୂକ୍ଷ୍ମ ଜିନିଷ କହୁଛନ୍ତି ନା ଏପରିକି ଜଣେ ଶ୍ରମ କରି ପ୍ରେମ ସ୍ଥିତିକି ଗଲା ପରେ ମଧ୍ୟ ଭଗବାନଙ୍କୁ ବଶ କରିପାରିବନି କିଭଳି ବଶ କରିପାରିବନି କହୁଛନ୍ତି ସ୍ଥିତୋପି ପ୍ରେମଣୀ ବୟଗ୍ର ବିଶେଷ ତଜ୍ଜା ତତ୍କୃପା ବିଶେଷାଭ୍ୟାମ ଦୋଭ୍ୟାମ ଉନ୍ନତ୍ୱେନମ ତଦବଶୀକରଣମ ନ ସ୍ୟାତ୍ ଯଦି ଜଣେ ସ୍ଥିତୋପି ପ୍ରେମଣୀ ପ୍ରେମଣୀ ଜଣେ ପ୍ରେମ ସ୍ଥିତିକି ଗଲା ପରେ ମଧ୍ୟ ପ୍ରେମ ପାଇଗଲା ପରେ ମଧ୍ୟ ଭଗବାନଙ୍କୁ ସମ୍ପୂର୍ଣ୍ଣ ବଶୀଭୂତ କରିପାରିବନି ଯଦି ତା ଅନ୍ତରରେ ବୟଗ୍ର ବୟଗ୍ର ଅର୍ଥ ବ୍ୟଗ୍ରତା ବ୍ୟାକୁଳତା ନଥାଏ ବ୍ୟାକୁଳତା ନଥିଲେ ଆପଣ ଯେତେ ବଡ଼ ଉନ୍ନତ ସ୍ଥିତିକି ଯାଆନ୍ତୁ ଭଗବାନ ପାଇପାରିବେ ନା ଭଗବାନ ବଶ କରିପାରିବେ ନା ବ୍ୟାକୁଳତାର ଗୋଟେ ଉଦାହରଣ ଆପଣ ଦେଖନ୍ତୁ ଯଶୋଦା ମାତା ଏଠି ଯଶୋଦା ମାତାଙ୍କ ଉପଲକ୍ଷଣ କରି କହୁଛନ୍ତି ନା କାହିଁକି ଦୁଇ ଆଙ୍ଗୁଳି କମ୍ ଥିଲା ଯଶୋଦା ମାତା ସମ୍ପୂର୍ଣ୍ଣ ଚିନ୍ତା କରୁଥିଲେ ତାଙ୍କ ବ୍ୟଗ୍ରତା ନଥିଲା କାନା ମୋର ପୁଅ ମୁଁ ତାକୁ ବାନ୍ଧିଦେବି ତାର କେତେ ଶକ୍ତି ଅଛି ସେ କୁଆଡ଼େ ଯିବ ଆଉ ବନ୍ଧନ ପାଇଁ ବ୍ୟଗ୍ରତା ନାହିଁ ବର୍ତ୍ତମାନ କେହି ପ୍ରଶ୍ନ ଗୋସ୍ୱାମୀମାନେ ପ୍ରଶ୍ନ ଉଠାଉଛନ୍ତି ଆଚ୍ଛା କଙ୍କଣ ଯେତେବେଳେ ପିନ୍ଧେଇ ଦିଅନ୍ତି ହାର ଯେତେବେଳେ ଗଳାର ଯେତେବେଳେ ହାର ପିନ୍ଧେଇ ଦିଅନ୍ତି କର୍ଣ୍ଣର କୁଣ୍ଡଳ ପିନ୍ଧେଇ ଦିଅନ୍ତି ସେତେବେଳେ ତ କୃଷ୍ଣ ବନ୍ଧନରେ ପଡ଼ିଯାଆନ୍ତି ସେତେବେଳେ ତ କିଛି ଅସୁବିଧା ହୁଏନି ଆଜି କାହିଁକି ଅସୁବିଧା ହେଲା ନା ଆଜି ବ୍ୟାକୁଳତା ଅନ୍ତର ଭିତରେ ନାହିଁ କୃଷ୍ଣଙ୍କୁ ଯେତେବେଳେ ହାରଟା ପିନ୍ଧେଇ ଦିଅନ୍ତି, କେତେ ଛୋଟ ଦେଖିବେ, ଛୋଟ ପିଲାକୁ ଆପଣ କେବେ କୌଣସି ଜିନିଷ ପିନ୍ଧେଇ ପାରିବେନି ଏତେ ଶୀଘ୍ର, ତାକୁ ଭିନ୍ନ ଭିନ୍ନ ପ୍ରବୋଧନା ଦେଇ ଠକେଇକି ହିଁ ପିନ୍ଧେଇ ଦେବାକୁ ପଡ଼ିବ। ଯଶୋଦା ମାତା ତାହା ହିଁ କରନ୍ତି, କାହ୍ନାଙ୍କୁ ଯେତେବେଳେ ପିନ୍ଧାନ୍ତି, କଙ୍କଣ ପିନ୍ଧାନ୍ତି, ହାର ପିନ୍ଧାନ୍ତି, କେତେ କଥା ବୁଝେଇ ସୁଝେଇ ପ୍ରୀତିରେ ପିନ୍ଧାନ୍ତି, କିନ୍ତୁ ଆଜି ପ୍ରୀତିରେ ପିନ୍ଧାଉନାହାନ୍ତି ନା, ଆଜି ତ ବାନ୍ଧୁଛନ୍ତି, ପ୍ରୀତିରେ ବାନ୍ଧୁନାହାନ୍ତି ନା, ତାଙ୍କର ଯାହା ବିଚାରଧାରା ଅଛି, ମୁଁ ଆଙ୍କୁ ବାନ୍ଧିବି, ନିଜର ବ୍ୟଗ୍ରତା ବିନା ନିଜର ଶକ୍ତିଟାକୁ ପ୍ରୟୋଗ କରୁଛନ୍ତି, ପାରିବେନି। ସେଥି ଜୀବ ଗୋସ୍ୱାମୀ କହୁଛନ୍ତି, ସ୍ଥିତ ବ୍ରାହ୍ମଣୀ ବୟଗ୍ର ବିଶେଷ ତଜ୍ଜା, ବ୍ୟାକୁଳତା ନ ରହିଲେ ତଜ୍ଜା ତତ୍କୃପା ବିଶେଷାଭ୍ୟାମ, ତାଙ୍କର କୃପା ଆସିବ ତାଙ୍କୁ ବନ୍ଧନ କରିବ। ଆମେ ଆମର ବ୍ୟାକୁଳତାଟା ରହିଲେ ଭଗବାନଙ୍କ କୃପାଟା ଭଗବାନଙ୍କୁ ବନ୍ଧନ କରେ, ଆମର ଭଜନ ବଳ ବା ଆମ ଭକ୍ତି ବଳଟା ଆମେ ଭଗବାନ ବାନ୍ଧୁନେ, ଭଗବାନ ଯେଉଁ ବନ୍ଧନରେ ପଡ଼ୁଛନ୍ତି, ଭଗବାନ ଯେଉଁ ଭକ୍ତ ବସ ହେଉଛନ୍ତି, ତାଙ୍କ କୃପା ଦ୍ୱାରା ନିଜେ ଭକ୍ତ ବସ ହେଉଛନ୍ତି। ତେଣୁ ଏଇ ଦୁଇଟା ଆଙ୍ଗୁଳି ଜୀବ ଗୋସ୍ୱାମୀ କହୁଛନ୍ତି, ବ୍ୟାକୁଳତା ବିନା। ଆପଣ ଚିନ୍ତା କରି ଦେଖନ୍ତୁ, ବ୍ୟାକୁଳତା ତ ଆମର ମାୟାରୁ ମୁକ୍ତି ହେବା ପାଇଁ ବି ବ୍ୟାକୁଳତା ନାହିଁ ଲୋକଙ୍କର, ଭଗବାନ ପାଇବା ପାଇଁ ବ୍ୟାକୁଳତା। ଆପଣ ହିସାବ କରି କହିଲେ, ଯେତେ ଜଣ ଆପଣ ଏଠି ଠିଆ ହେଇଛନ୍ତି ବର୍ତ୍ତମାନ, ଭଗବାନ ବୈକୁଣ୍ଠରେ ବର୍ତ୍ତମାନ ଅଜା ମିଳ ବୋଲି ବର୍ତ୍ତମାନ ଗୋଟେ ଆଣିକି ରଖିବେ ଏଠି ବିମାନ, ବର୍ତ୍ତମାନ କହିବେ ଯେତେ ଜଣ ଅଛ ସବୁ ରେଡ଼ି ହୋଇଯିବା ପାଇଁ ବୈକୁଣ୍ଠ, କେତେଜଣ ହାତ ଟେକିଲେ, ସାଙ୍ଗେ ସାଙ୍ଗେ ଯିବେ। ସେ ବାବା ଜଣେ ସାଙ୍ଗେ ସାଙ୍ଗେ ହାତ ଟେକିଦେଲେ, ଯାହା ହଉ ସେ ହାତ ଟେକିଦେଲେ କମ୍ ସେ କମ୍ ସାହସ କରିକି, ସାଙ୍ଗେ ସାଙ୍ଗେ ଆପଣ ଚିନ୍ତା କରିବେ, ଆରେ ବାବା ମୁଁ ଯିବି ଯେ କମ୍ ସେ କମ୍ ପ୍ରସାଦଟା ପାଇଁ, ନହେଲେ ମୋ ମୋବାଇଲ ଫୋନ୍ଟା କେଉଁଠି ଅଛି, ନହେଲେ ଏଇ କାମଟା ବାକି ରହିଯାଇଛି, ନହେଲେ ପଇସା ବ୍ୟାଙ୍କରେ ଅଛି, କମ୍ ସେ କମ୍ ୱିଡ୍ର କରି ପିଲା ଛୁଆଙ୍କୁ ଦେଇଦେଇକି ଯାଏ, ତାପରେ ମୁଁ ନିଶ୍ଚିତ ମାନେ ମାୟାରୁ ମୁକ୍ତି ପାଇଁ ବି ବ୍ୟାକୁଳତା ନାହିଁ। ଇମିଡିଏଟଲି ଯଦି କୁହାଯାଏ ତୁମେ ସାଙ୍ଗେ ସାଙ୍ଗେ ଗୋଲକ ବୃନ୍ଦାବନ ଯିବ, ରେଡ଼ି ହେଇଯାଅ, ତା ଭିତରେ କମ୍ ସେ କମ୍ କିଏ କେଉଁ ଲୁଗାପଟା ଆସି ଯାହା ବି ଅଛି ତା କହିବ, ମୁଁ ଘର ଭିତରେ ରଖିଦିଏ, ନହେଲେ କ'ଣ କରିବି, ସାଙ୍ଗେ ସାଙ୍ଗେ ଚିନ୍ତା ନିଶ୍ଚିତ କିଛି କିଛି ଆସିବ। ଭଗବାନ ପାଇଁ ବ୍ୟାକୁଳତା ଆସିବା ଏତେ ସହଜ ବସ୍ତୁ ନାହିଁ, ବ୍ୟାକୁଳତା ତ ଆମର ମାୟାରୁ ମୁକ୍ତ ହେବା ପାଇଁ ବ୍ୟାକୁଳତା ଆସୁନି। ସେଥିପାଇଁ ଗୋଟେ ସୁନ୍ଦର ଭଜନ ଭକ୍ତିମନ ଠାକୁରଙ୍କର ମୁଁ ଦେଖୁଥିଲି, ମୁଁ ଆପଣଙ୍କୁ କେତେ କଥା ମାନେ ସେ ବିଷୟରେ ମୁଁ କହିବି, ଯେ ପ୍ରକୃତରେ ବ୍ୟାକୁଳତା ଜଣଙ୍କର ଯେପର୍ଯ୍ୟନ୍ତ ସାଧୁଗୁରୁଙ୍କ ପାଦପଦ୍ମରେ ନ ଆସିଛି, ତାର କେବେ ହେଲେ ଭଗବାନଙ୍କ ପାଦପଦ୍ମରେ, କାରଣ ଭଗବାନଙ୍କ ସହିତ ଆମର ପ୍ରତ୍ୟକ୍ଷ ସମ୍ବନ୍ଧ ନାହିଁ। ଯଶୋଦା ମାତା ପ୍ରତ୍ୟକ୍ଷ ଦେଖୁଥିଲେ, ବାନ୍ଧୁଥିଲେ, ସବୁକିଛି କରୁଥିଲେ, ଆମର ତ ପ୍ରତ୍ୟକ୍ଷ ସମ୍ବନ୍ଧ କିଛି ହିଁ ନାହିଁ, ଭଗବାନଙ୍କୁ ଆମେ ଦେଖିନେ ଜାଣୁ, କେବଳ ବିଶ୍ୱାସ ମାତ୍ର କରୁଛେ, ହଁ ପ୍ରଭୁ ଏମିତି ଲୀଳା କରିଥିଲେ, ଏହା କରିଥିଲେ, ଏଇ ବିଶ୍ୱାସ ଭିତରେ ବି କେତେ ଲୋକଙ୍କର 99% ଅବିଶ୍ୱାସ, ସେ ବି କେମିତି ବି ଏମିତି ତାଙ୍କର ବ୍ୟାକୁଳତା ଆସିବ, ଇଏ ବିଲକୁଲ ସମ୍ଭବ ନାହିଁ। କେବଳ ଯେଉଁମାନେ ଦର୍ଶନ କରିଛନ୍ତି, ଯେଉଁମାନେ ଭଗବାନଙ୍କୁ ଲାଭ କରିଛନ୍ତି, ଯେଉଁମାନଙ୍କର ଭଗବାନ ସହିତ ସମ୍ବନ୍ଧ ଅଛି, ସେମାନେ ଯେତେବେଳେ କହୁଛନ୍ତି, ତାଙ୍କ କଥା ଉପରେ ଆମେ କମ୍ ସେ କମ୍ ବିଶ୍ୱାସ ରଖିବା ଦରକାର। ତେଣୁ ଏଇ ଯେଉଁ ବ୍ୟାକୁଳତାଟା, କମ୍ ସେ କମ୍ ଜଣଙ୍କର ମାୟାରୁ ମୁକ୍ତି ହେବା ପାଇଁ ବ୍ୟାକୁଳତାଟା ପ୍ରଥମେ ଆସିଲା ପରେ, ତାର ପରେ ଭଗବାନ ପାଇଁ ବ୍ୟାକୁଳତା ଆସିବ। ସେଥିପାଇଁ ଭକ୍ତିମନ ଠାକୁର ଗୋଟେ ସୁନ୍ଦର ଭଜନ ଲେଖିଛନ୍ତି, ବିଷୟ ବାସନା ରୂପ ଚିତେର ବିକାର, ବିଷୟ ବାସନା ରୂପ ଚିତେର ବିକାର, ଆମାର ହୃଦୟ ଭୋଗ କରେ ଅନିବାର, ଆମାର ହୃଦୟ ଭୋଗ କରେ ଅନିବାର, କତ ଯେ ଯତ୍ନ ଆମି କରିଲା ମହାୟ, କତ ଯେ ଯତ୍ନ ଆମି କରିଲା ମହା, ନା ଗଲେ ବିକାର ବୁଝି ସେ ସେ ପ୍ରାଣ ଯାୟ, ନା ଗଲେ ବିକାର ବୁଝି से से प्राण बहुत सुंदर भजन एटा लिखिछन्ति विषय बासना रूप चेतेर विकार आमार हृदय भोग करे अनिवार हृदय जो भोगटा आसुछ आमर ए जगत को भोग करिया पई जतरे किछ टेस्ट नाही टेस्टलेस जिनिस ए भोगटा जो विषय बासना ए चित्त को विकार करछ सब समय अनिवार से कहउछन्ति आमार हृदय भोग करे अनिवार हृदय भोग को प्रति समय जागृत करछ आमको जतबेले भोग वासना को दूर करने व्याकुलता आसुने कृष्ण के व्याकुलता आसो आम जहाँ करुचे केवल प्रेजेंट पका ड्यूटी आकचुअली व्याकुलता जेपर्यंत मायार मुक्त व्याकुलता न आसव प्रथम देखो आचार्य मान प्रार्थना जिते अच्छी आगे मायार मुक्त प्रार्थना आम कर सेवा अधिकार এবং তারপর পদরে কুজনি কত যে যতন আমি করিলাম হায় নাগেল বিকার বুঝি শেষে প্রাণ যায় বর্তমানে বুঝিগলি মোটর প্রাণ বর্তমান নাশ হওয়া যাচ্ছি কারণ মু বহুত প্রকার যত্ন কলি মুর বিষয় বাসনা ন আসু অন্তরে মোটর ভোগ ন আসু কিন্তু হয়ে পারি বিষয় বাসনা ভোগ এত শীঘ্র যাবনি যাব যে পর্যন্ত গোটে হায়ার টেস্ট ন পাইব সে গীতার ভগবান বিলকুল কহিদেলে কোন সে শ্লোক বিষয়া বিনিবর্তন্তে নিরাহারস্য দেহিনাম রসোবর্জ্য রসোপ্যস্য পরম দৃষ্টা নিবর্তন্তে এই অর্জুন যে পর্যন্ত ব্যক্তি হায়ার টেস্ট ন পাইছে সে লোয়ার টেস্ট ছাড়ি পারিবেনি কেবে ছাড়ি পারিবেনি বিষয় বাসনা কেবে ছাড়ি পারিবেনি এবং এ ঘর বিকার মোরে করিলা অস্থির শান্তি না পাইল স্থান অনন্ত অধীর এই বিকার মতে কোন করুছি বিষয় বাসনা মু শান্তি পাইয়া পাই বহুত স্থান পরিবর্তন করছি মু ভাবুছি মো স্ত্রী মোর বন্ধন এ ঘর মোর বন্ধন এ পিলা মোর বন্ধন এ আশ্রম মোর বন্ধন মো স্থান পরিবর্তন স্থান পরিবর্তন করিদেলে ভোগ বাসনা অন্তর ভিতরে যাবনি এবং শেষরে সে কহুছন্তি শান্তি না পাইলা স্থান অনন্ত অধীর মু অধীর হয়েগলি বহুত বুলি বুলি এবং সুন্দর প্রার্থনা করছেন দেখুন ভগবান নিকটে প্রার্থনা কলে না মোর কহার পরিণাম এটা তো আমার গোটে সেমিনার টাইপের ক্লাস না ভক্ত মানে কমসে কম বুঝিয়া দরকার ভগবান পাইয়া হলে ব্যাকুলতার কাহা চরণ রহিয়া দরকার আমি যদি গোস্বাই মানে কহিছন্তি সিধা রাস্তা কিন্তু আমাকে কেউ রাস্তা দিয়ে যাওয়া পড়ব মায়ার মুক্ত হওয়া গেলে প্রথমে গোস্বাই বৈষ্ণব মানক চরণে প্রার্থনা করা পড়ব ভক্তিম ঠাকুর কোথাও শ্রীরূপ গোসাই মোরে কৃপা বিতরিয়া শ্রীরূপ গোসাই মোরে কৃপা বিতরিয়া উধারিবে কবে যুক্ত বৈরাগ্য অর্পিয়া উধারিবে কবে যুক্ত বৈরাগ্য অর্পিয়া কবে সনাতন মোরে ছাড়ায়ে বিষয় কবে সনাতন মোরে ছাড়ায়ে বিষয় নিত্যানন্দে সমর্পিবে হইয়া সদয় নিত্যানন্দে সমর্পিবে হইয়া সদয় কত সুন্দর কথা কহছেন দেখুন আমি ভক্ত হয়ে গেলে যে বিষয় আমাকে ছাড়িকি চালছে তা সম্ভব নুহে আমি তো ঘর করিয়া আমি সংসার করিয়া পড়ব চাকরি করিয়া পড়ব বিষয় সহ আমি যুক্ত হওয়া পড়ব কিন্তু বিষয় তো যুক্ত হলে বাসনাটা আমি অন্তর আসি আমি ভোগ বারবার হি দেছি অন্তরের প্রেরণা দেছি এটা কেমতি কটিব শ্রীরূপ গোসাই কবে কৃপা বিতরিয়া যুক্ত উদ্ধারিবে কবে যুক্ত বৈরাগ্য মতো যুক্ত বৈরাগ্য মু সংসার ভিতরে রহলে বি মতো সেটা আফেক্ট করব না বিষয়টা মায়াটা মতো আফেক্ট করব না মোটর ব্যাকুলতা আসবে কৃষ্ণচরণরে রূপ গোসাই যদি মতো কৃপা করি এবং সনাতন গোস্বামী কথা সনাতন গোস্বামী মতো কেবে কৃপা করিয়ে মতো বিষয় ছড়াই দেবে এবং তারপরে কেবে জীব গোস্বামী মো অন্তরে যেতে প্রকার সব দুশ্চিন্তা আসছি সিদ্ধান্ত এটি কৌন শ্রীজীব গোস্বাই কবে সিদ্ধান্ত সলিলে নিবাইবে তর্কানলে চিত্ত যাহা জলে ବିଭିନ୍ନ ଚିତ୍ତରେ ମୋର ବିଭିନ୍ନ ପ୍ରକାର ଯୁକ୍ତି ତର୍କ ଆସିକି ପହଞ୍ଚୁଛି, କ'ଣ କରିବି, ସଂସାର ଛାଡ଼ିବି କି ନାହିଁ, ଘର ଭିତରେ ରହିକି କେମିତି ଭଜନ କରିବି, କେମିତି ଉଦ୍ଧାର ପାଇବି, କେତେ ପ୍ରକାର ଯୁକ୍ତି ତର୍କ ଆସିକି ଅନ୍ତର ଭିତରେ ପହଞ୍ଚୁଛି, ଏଇଟା କେମିତି ଯିବ ନା, ଜୀବ ଗୋସାଇଁ କେତେବେଳେ ମୋତେ କୃପା କଲି। ଏବଂ ଶେଷରେ କହୁଛନ୍ତି, ଶ୍ରୀଚୈତନ୍ୟ ନାମ ଗୁଣ ଉଦିବେ ପୁଲିକ ଉଦିବେ ପୁଲକ ରାଧା କୃଷ୍ଣାମୃତ ପାନେ ହୋଇବେ ଅସ। ଏଇ ଗୋସାଇଁ ମାନେ ବୈଷ୍ଣବ ମାନେ କୃପା କଲା ପରେ କୃଷ୍ଣ ଚୈତନ୍ୟ ନାମ ଶୁଣିଲା ମାନେ ମୋର ପୁଲକ ଆସିବ, ଏବଂ ରାଧାକୃଷ୍ଣଙ୍କ ନାମ ନେଲେ ମୋର ସୁଖ ଚାଲିଯିବ। ଏବଂ ଶେଷରେ କ'ଣ କହୁଛନ୍ତି ଦେଖନ୍ତୁ, କାଙ୍ଗାଳେର ସୁକାଙ୍ଗାଳ ଦୁର୍ଜନ ଏଜନ ବୈଷ୍ଣବ ଚରଣାଶ୍ରୟ ଯାଚେ ଅକିଞ୍ଚ। ମୁଁ କାଙ୍ଗାଳ ନୁହେଁ, କାଙ୍ଗାଳ ଭିତରେ ସୁକାଙ୍ଗାଳ, କାଙ୍ଗାଳର ସୁକାଙ୍ଗାଳ ଦୁର୍ଜନ ଏଜନ ଆଉ ବୈଷ୍ଣବ ଚରଣାଶ୍ରୟ ଯାଚେ ଅକିଞ୍ଚ। ସବୁ ସିଦ୍ଧାନ୍ତର ତ ସାର ହେଲା କେବଳ ବୈଷ୍ଣବମାନଙ୍କ ପାଦପଦ୍ମରେ ସାଧୁଗୁରୁଙ୍କ ଚରଣାଶ୍ରୟ କରି ଯଦି ଆମେ ତାଙ୍କୁ ପ୍ରାର୍ଥନା ନ କରିବା, ମାୟାରୁ ତ ମାନେ ଉଦ୍ଧାର ପାଇପାରିବାନି, ମାୟାରୁ ଉଦ୍ଧାର ପାଇଁ ବ୍ୟାକୁଳତା ବି ଅନ୍ତର ଭିତରେ ଆସିବନି। ଉଦ୍ଧାର ପାଇଁ ଯତ୍ନ କିଏ କରୁଛି, ଗୋଟେ ବଡ଼ ମାୟାର କାର୍ଯ୍ୟ ହେଲା, ଯିଏ ଯେଉଁ ସ୍ଥିତିରେ ଅଛି ସେ ସେଇ ସ୍ଥିତିରେ ସେ ଭାବୁଛି ମୁଁ ଏଇ ଠିକ୍ ସ୍ଥିତିରେ ଅଛି, ଯିଏ ବ୍ରହ୍ମଚାରୀ ଅଛି ସେ ଭାବୁଛି ନାହିଁ ମୋର ଏଇ ସ୍ଥିତିରେ ମୁଁ ଠିକ୍ ଅଛି, ଯିଏ ସନ୍ନ୍ୟାସ ସିଏ ହେଉଛି ମୋ ସ୍ଥିତିରେ ମୁଁ ଠିକ୍ ଅଛି, ହେଉଛି ଗୃହସ୍ଥ ଅଛି, ମୁଁ କେହି ନିଜର ପୋଜିସନ୍କୁ ଭାବୁନାହାନ୍ତି ଯେ ମୁଁ ଠିକ୍ ପୋଜିସନ୍ରେ ନାହିଁ, ମୁଁ ବଡ଼ ଖତରନାକ ପୋଜିସନ୍ରେ ଅଛି। ଯେ ପୁଣି ଜଣେ ଅସନ୍ତୁଷ୍ଟ ନ ହେଇଛି ତାର ବ୍ୟାକୁଳତା କିଭଳି ଆସିବ, ସେ ତ ସନ୍ତୁଷ୍ଟ ଆମେ ହେଇଯାଉଛି। ବ୍ୟାକୁଳତା ମାୟାରୁ ମୁକ୍ତି ନ ହେଲା ପର୍ଯ୍ୟନ୍ତ ମାୟାରୁ ମୁକ୍ତି ହେବା ପାଇଁ ପ୍ରଥମ ବ୍ୟାକୁଳତା, ଦ୍ୱିତୀୟ ଷ୍ଟେପ୍ ହେଉଛି କୃଷ୍ଣଙ୍କ ପାଇଁ ବ୍ୟାକୁଳତା। ସେଥିପାଇଁ ଦୁଇ ଆଙ୍ଗୁଳି ଯେଉଁ ସର୍ଟ ପଡ଼ୁଥିଲା, ଦୁଇ ଆଙ୍ଗୁଳି ସର୍ଟ ପଡ଼ିବାର କଥା ଜୀବ ଗୋସ୍ୱାମୀ କହିଲେ, ବ୍ୟାକୁଳତା ପ୍ରଥମ ଜିନିଷ। ପ୍ରେମ ଲାଭ କରି ମଧ୍ୟ ଜଣେ ଭକ୍ତିର ଅତି ଉନ୍ନତ ସ୍ଥିତି ଗଲେ ମଧ୍ୟ ଯଦି ତାର ଅନ୍ତରରେ ବ୍ୟାକୁଳତା ଆସିନି ଏବଂ ସେ ବ୍ୟାକୁଳତା ଭଗବାନ ଦର୍ଶନ ନ କଲେ ସେ କୃପା କେବେ ଦେବେନି। ଏବଂ ବ୍ୟାକୁଳତା ଆଉ କୃପା ଦୁଇଟା ମିଶିଲା ପରେ ଭଗବାନ ଜଣେ ବାନ୍ଧିକି ଅନ୍ତର ଭିତରେ ରଖିପାରିବେ, ତା ପୂର୍ବରୁ କେବେ ନୁହେଁ। ଆପଣ ଦେଖନ୍ତୁ ପ୍ରଭୁପାଦଙ୍କର ଲୀଳାମୃତ ଆପଣ ପଢ଼ନ୍ତୁ, କିଭଳି ବ୍ୟାକୁଳତା। ମୋ ଗୁରୁଦେବ କହିଛନ୍ତି ମୁଁ ପ୍ରଚାର କରିବି, ପଢ଼ିବାର ସୁଯୋଗ ମୁଁ ପାଉନି, ପ୍ରଭୁ ପଢ଼ନ୍ତି, ପ୍ରଭୁ କୁହନ୍ତି ଯେ ରାତିରେ ଶୋଇ ଦିଅନ୍ତି ନା, ପାଖରେ ଯିଏ ବସିଥିବ ନା ମୁଁ ଯିବି ବିଦେଶ ଯିବି ପ୍ରଚାର କରିବି, କେମିତି ପ୍ରଚାର କରିବି କ'ଣ, ରାତିରେ ସେ ଲୋକମାନେ କୁହନ୍ତି ବାବା ତୁମେ ଶୋଇଯାଅ, ଟିକେ ଶାନ୍ତିରେ ଶୋଇବାକୁ ଦିଅ, ତାପରେ ତୁମେ ଚିନ୍ତା କରିବ, ରାତିରେ ଶୁଅନ୍ତି ନା, ନା ମୋତେ ଯିବାକୁ ପଡ଼ିବ, ମୋତେ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବି, ବ୍ୟାକୁଳ ମୋତେ ଗୁରୁଦେବ ଆଦେଶ କରିଛନ୍ତି ଏଇଟା କରିବାକୁ ପଡ଼ିବ। ଯେମାନଙ୍କର ଅନ୍ତରରେ ବ୍ୟାକୁଳତା ନାହିଁ ସେମାନେ କେବେ ଭଗବାନଙ୍କୁ ପାଇପାରିବେ ନା, ବ୍ୟାକୁଳତା ହେଲା ମାନେ କୃପା। ଦେଖନ୍ତୁ କିଭଳି କୃପା, 70 ବର୍ଷ ବୟସରେ ନିରାଶ୍ରୟ ଅବସ୍ଥାରେ ଯାଇଛନ୍ତି, କେତେ କେତେ ବଡ଼ ବୈକୁଣ୍ଠ ତିଆରି କରିଦେଲେ ସିଏ, ଜଗତକୁ ଓହ୍ଲେଇକି ଆଣିଲେ କୃଷ୍ଣଙ୍କ, ସମ୍ଭବ ନୁହେଁ ବ୍ୟାକୁଳତା ନ ଅନ୍ତର ନ ରହିଲେ କେହି ଭଗବାନଙ୍କୁ ପାଇପାରିବେ। ସେଥିପାଇଁ ଗୁରୁଦେବ ସବୁ ସମୟରେ କୁହନ୍ତି ଧ୍ରୁବଙ୍କର ବ୍ୟାକୁଳତା ଥିଲା କୃଷ୍ଣଙ୍କ, ଏ ପ୍ରହ୍ଲାଦର ବ୍ୟାକୁଳତା ଥିଲା ସେଥିପାଇଁ ସେମାନେ କାନ୍ଦୁଥିଲେ କୃଷ୍ଣଙ୍କୁ, କାନ୍ଦିଲେ ପାଇଲେ। ଏବଂ ବର୍ତ୍ତମାନ ଶେଷ ସିଦ୍ଧାନ୍ତ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ, ଏ ଲୀଳାର ଶେଷ ସିଦ୍ଧାନ୍ତ। ଏ ଲୀଳା ଆରମ୍ଭ ହୋଇଥିଲେ କେଉଁଠି, ମୁଁ ଆପଣଙ୍କୁ ପ୍ରଥମେ କହିଥିଲି ଯେଉଁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ ଯେ ଯଶୋଦା ଆଉ ନନ୍ଦ କି ପୁଣ୍ୟ କରିଥିଲେ ଯାହାଫଳରେ ତାଙ୍କର ସ୍ତନ୍ୟପାନ କଲେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ଏବଂ ତାର ଉତ୍ତର ଦେବାକୁ ଯାଇ ଏ ଲୀଳାଟା ଆରମ୍ଭ କରିଛନ୍ତି, ମୁଖ୍ୟ ଲୀଳାଟି ବର୍ତ୍ତମାନ କହୁଛନ୍ତି। କାରଣ ସୁଖଦେବ ଗୋସ୍ୱାମୀ କହିଥିଲେ ନା ନା ନନ୍ଦ ଯଶୋଦା ଧରା ଆଉ ଦ୍ରୋଣ ଆଉ ଧରା ଥିଲେ, ସେମାନେ ତପସ୍ୟା କରିଥିଲେ, ସେ ତପସ୍ୟା ବଳରେ ସେମାନେ କୃଷ୍ଣଙ୍କ ପୁତ୍ର ରୂପରେ ପାଇଥିଲେ, ଏଥିରେ ସନ୍ତୁଷ୍ଟ ହୋଇନଥିଲେ ପରୀକ୍ଷିତ, ଏବଂ ପରୀକ୍ଷିତଙ୍କୁ ସନ୍ତୁଷ୍ଟ କରିବା ପାଇଁ ବର୍ତ୍ତମାନ ଏ ଲୀଳା କହୁଛନ୍ତି, ବର୍ତ୍ତମାନ ଲୀଳାର ଉପସଂହାର ବର୍ତ୍ତମାନ ଏଠି କରୁଛନ୍ତି। ଏବଂ ସନ୍ଦର୍ଶିତ ହି ଅଙ୍ଗ ହରିଣା ମୃତ୍ୟବଶ୍ୟତା ସୋବସେନା ବି କୃଷ୍ଣ ଯଶେଦ୍ୟମ ସେଶ୍ୱରେ ସେଶ୍ୱରଂ ବସେ। ହି ଅଙ୍ଗ ପ୍ରେମରେ ସମ୍ବୋଧନ, ଜୀବ ଗୋସ୍ୱାମୀ କହୁଛନ୍ତି ଅଙ୍ଗେତି ପ୍ରେମ ସମ୍ବୋଧନ, ପ୍ରେମରେ ସମ୍ବୋଧନ କରୁଛନ୍ତି। ହେ ଅଙ୍ଗ ହେ ପରୀକ୍ଷିତ, ହି ହି ଏଠି ଗୋଟେ ଶବ୍ଦ ଅଛି ଦେଖିବି, ଏବଂ ସନ୍ଦର୍ଶିତା ହି ଅଙ୍ଗ, ହି ମାନେ ନିଶ୍ଚିତ, ନିଶ୍ଚିତ ଭାବରେ ଜଗତରେ ଭଗବାନ ଗୋଟିଏ ଜିନିଷ ଦେଖେଇଲେ, କ'ଣ ନା ସନ୍ଦର୍ଶିତା ଭୃତ୍ୟବଶତା, ସମ୍ୟକ ରୂପ ସମସ୍ତଙ୍କୁ ଦର୍ଶନ କରେଇଲେ। କାହାକୁ ଦର୍ଶନ କରେଇଲେ, ଅଜ୍ଞ ଲୋକ ନ ଜାଣୁ, ବ୍ରହ୍ମା ଶିବଜୀ ଚତୁର୍ସନକ ସହ ସମସ୍ତ ଦିଗପାଳ ସମସ୍ତ ଲୋକଙ୍କୁ ଦେଖେଇଲେ ଶେଷରେ ବସ, ଈଶ୍ୱର ସହ ଯାହାଙ୍କର ସମସ୍ତେ ବସ, ସମସ୍ତଙ୍କୁ ଦେଖେଇଲେ ମୁଁ କିଭଳି ବୃତ୍ତିର ବସ, ଦେଖ ମୋ ସେବକର ମୁଁ କିଭଳି ବସ, ଏଇଟା ପ୍ରକୃତରେ ଦେଖେଇଲେ ଏଇ ଲୀଳାର ସେ ହେଉଛି ସାର୍। ମୁଁ ଭକ୍ତର ବସ ଏବଂ ସୋ ବସ ନାପି, ମୁଁ କିଭଳି ବସ, ମୁଁ କାହାର ବସ ହୁଏ ନା, ମୁଁ ସୋ ବସ ନାପି, ମୁଁ ପରମ ସ୍ୱତନ୍ତ୍ର। ଜଗତରେ ସମସ୍ତେ କେହି ନା କାହାର ବସ ଅଛନ୍ତି, କିନ୍ତୁ ଭଗବାନ କାହାର ବସ ନୁହନ୍ତି। ସେଥିପାଇଁ ଗୀତାରେ କହିଲେ ମତ ପରତର ନ ଅନ୍ୟତ ନାନ୍ୟତ କିଞ୍ଚିତ ଅସ୍ତି ଧନଞ୍ଜୟ ଅସମର୍ଥ ତତ୍ତ୍ୱ। କିନ୍ତୁ ସିଏ ଜଣଙ୍କର ବସ ଅହଂ ଭକ୍ତ ପରାଧୀନ, ମୁଁ ଭକ୍ତର ପରାଧୀନ। କିନ୍ତୁ ଭକ୍ତର ପରାଧୀନ କିଭଳି ପରାଧୀନ, ଅସ୍ୱତନ୍ତ୍ର। ମୁଁ ଭକ୍ତର ଅଧୀନ ରୁହେ କିନ୍ତୁ ଅସ୍ୱତନ୍ତ୍ର, କିଭଳି ଅଧୀନ ରୁହେ ନା, ମୋର କିଛି ସ୍ୱତନ୍ତ୍ରତା ରୁହେ ନା। ଏଇ ଶ୍ଳୋକରେ ସେଇ କଥା କହୁଛି, ସୋ ବସେ ନା ଆପି। ପ୍ରଭୁପଦ ତାଙ୍କ କନଭର୍ସେସନ ଗୋଟେ ସୁନ୍ଦର କଥା କହୁଛନ୍ତି, ଆଚ୍ଛା କୃଷ୍ଣ ଇଣ୍ଡିପେଣ୍ଡେଣ୍ଟ କି ନାହିଁ, ପ୍ରଭୁପଦ ନା କୃଷ୍ଣ ଇଣ୍ଡିପେଣ୍ଡେଣ୍ଟ ନୁହନ୍ତି। କୃଷ୍ଣ ହେଉଛନ୍ତି ଡିଭୋଟର ପ୍ରପର୍ଟି, ଭକ୍ତର ସିଏ ହେଉଛନ୍ତି ସମ୍ପତ୍ତି, ସିଏ ଇଣ୍ଡିପେଣ୍ଡେଣ୍ଟ ନୁହଁ। ଭକ୍ତଙ୍କର ସମ୍ପତ୍ତି ହେଉଛନ୍ତି କୃଷ୍ଣ, ତେଣୁ ସେ ଇଣ୍ଡିପେଣ୍ଡେଣ୍ଟ କେମିତି ହେଲେ, ସେ ଇଣ୍ଡିପେଣ୍ଡେଣ୍ଟ ନୁହନ୍ତି। ଭକ୍ତ ବସ ଭଗବାନ ସେ ବର୍ତ୍ତମାନ ଦେଖାଉଛନ୍ତି କାହାକୁ ନା, ସମସ୍ତ ଜଗତର ଈଶ୍ୱରମାନଙ୍କୁ, ଶ୍ରେଷ୍ଠ ଶ୍ରେଷ୍ଠ ଈଶ୍ୱରମାନଙ୍କୁ ଦେଖାଉଛନ୍ତି, ଦେଖ ମୁଁ ଭକ୍ତର କିଭଳି ବଶ୍ୟତା ସ୍ୱୀକାର କରେ, ଏ ଲୀଳାରେ ଭଗବାନ ଦେଖେଇଲେ। ଏବଂ ବହୁତ ବିଶେଷ କରି ଆଠଟି ଐଶ୍ୱର୍ଯ୍ୟ କୁହାଯାଇଥିଲା ବିଶ୍ୱନାଥ, ଆପଣମାନେ ଯେଉଁମାନେ ଯାହାଙ୍କର ଗ୍ରନ୍ଥ ଅଛି ଆପଣ ଦେଖନ୍ତୁ, ଯେଉଁ ଆଠଟି ଐଶ୍ୱର୍ଯ୍ୟ ଏଇ ଶ୍ଳୋକରେ ହିଁ କହିଛନ୍ତି। ଏ ଆଠଟି ଐଶ୍ୱର୍ଯ୍ୟକୁ ନେଇକି ହିଁ ଅଲଗା ଅଲଗା ଶ୍ଳୋକରେ କେଉଁଠି କେଉଁ ଐଶ୍ୱର୍ଯ୍ୟ ତ୍ୟାଗ କରିଥିଲେ ସେଇଟା ଆପଣଙ୍କୁ କୁହାଗଲା, କିନ୍ତୁ ଏଇ ଶ୍ଳୋକରେ ଚକ୍ରତିବାଦ ଆପଣ କେହି ପ୍ରଶ୍ନ କରିପାରନ୍ତି, ମୁଁ ଯେଉଁଟା କହୁଛି ଏଇଟା କେଉଁଠି ଅଛି ନା, ଏଇ ଯେଉଁ ଆଠଟି ଐଶ୍ୱର୍ଯ୍ୟ ତ୍ୟାଗ କଲେ ଏଇ ଶ୍ଳୋକରେ ହିଁ ଅଛି। ଦେଖନ୍ତୁ, ଆତ୍ମାରାମତ୍ୟ ଅଭିଭୁକ୍ଷୟା, ଭଗବାନ ଯେଉଁ ଭକ୍ତର ବଶ ହେଲେ, ସେବକର ବଶ ହେଲେ, ଆଠଟା ଐଶ୍ୱର୍ଯ୍ୟକୁ ତ୍ୟାଗ କଲେ, ସମସ୍ତଙ୍କୁ ଦେଖାଉଛନ୍ତି ଏ ଆଠଟା ଐଶ୍ୱର୍ଯ୍ୟ କ'ଣ କ'ଣ ବର୍ତ୍ତମାନ ଏଇ ଗୋଟେ ଶ୍ଳୋକରେ କହୁଛନ୍ତି, ଅଛି ନା। ଆତ୍ମାରାମତ୍ୟ ବି ବୁଭୁକ୍ଷୟା, ମୁଁ ଆତ୍ମାରାମ ହେଇ ମଧ୍ୟ ଭୁକିଲା। ପୂର୍ଣ୍ଣ କାମତ୍ୟ ବି ଅତୃପ୍ତା, ମୁଁ ପୂର୍ଣ୍ଣ କାମ, ମୋର କୌଣସି କାମନା ଦରକାର ନାହିଁ, ମୋର କୌଣସି କାମନା ନାହିଁ ଅନ୍ତରରେ, ତଥାପି ମୁଁ ଅତୃପ୍ତି ରୁହେ। ଶୁଦ୍ଧ ସତ୍ୟ ସ୍ୱରୂପତ୍ୱ ବି କୋପେନ, ମୁଁ ଶୁଦ୍ଧ ସତ୍ୟ ସ୍ୱରୂପ, କାମ କ୍ରୋଧ ମୋତେ ସ୍ପର୍ଶ କରିପାରିବନି, କିନ୍ତୁ ମୁଁ କ୍ରୋଧ କରେ। ଆଚ୍ଛା, ସ୍ୱରାଜ୍ୟ ଲକ୍ଷ୍ମୀ ବର୍ତ୍ତତ ବି ଚୋର୍ଜେଣ, ଏ ଜଗତର ଲକ୍ଷ୍ମୀ ମୋର ଦାସୀ ହେଇକି ବି ମୁଁ ପୁଣି ଚୋରି କରେ, ମୁଁ ସବୁ ଭକ୍ତ ପାଇଁ କରୁଛି। ଆଚ୍ଛା, ମହାକାଳ ଜମାଦି ଭୟଦତ୍ୱ ବି ଭୟ ପଳାଭ୍ୟାମ, ମହାକାଳ ଜମ ମୋତେ ଭୟ କରନ୍ତି, ପୁଣି ବି ମୁଁ ମୋ ଭକ୍ତ ଭୟରେ ଦୌଡ଼ିକି ପଳାଉଛି। ଆଚ୍ଛା, ମନ ଅଗ୍ରାହ୍ୟ ନତ୍ୱେପି ମାତ୍ରା ବଳାତ୍ ଗ୍ରହଣେନ, ମନଠୁ ଅଗ୍ରଗତି ବେଗରେ ମୁଁ ଯାଏ, ପୁଣି ବି ଭକ୍ତ ମୋତେ ଧରିଦିଏ। ଆଚ୍ଛା, ଆନନ୍ଦମୟ ତୋ ବି ଦୁଃଖେ ରୋଦନମ, ମୁଁ ଆନନ୍ଦମୟ ପୁଣି ଦୁଃଖରେ ବି କାନ୍ଦେ ମୋ ଭକ୍ତ ପାଖରେ। ଆଚ୍ଛା, ସର୍ବବ୍ୟାପକ ବ୍ୟାପକତ୍ୱ ବି ବନ୍ଦନେ ନ, ମୁଁ ସର୍ବବ୍ୟାପକ, ମୋତେ କେହି ବାନ୍ଧି ପାରିବେ ନା, ମୁଁ କିନ୍ତୁ ଭକ୍ତ ମୋତେ ବାନ୍ଧି ଦିଏ। ଏଇଟା ହେଉଛି ଭୃତ୍ୟ ବଶତା, ଏ ଆଠଟା ଭୃତ୍ୟ ବଶତା ଭଗବାନ କେବେ ଏ ଲୀଳା କରିନାହାନ୍ତି, କେବେ ଲୀଳା କରିନା। ସେଥିପାଇଁ ତିନି ଥର ନା 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 କହିବେ ବର୍ତ୍ତମାନ ୟା ପରବର୍ତ୍ତୀ ଶ୍ଳୋକରେ। ଗୀତାରେ ଭଗବାନ ତିନି ଥର ନା କହିଥିଲେ ଗୋଟେ ଶ୍ଳୋକରେ, ଏ ଭାଗବତରେ ଗୋଟେ ଶ୍ଳୋକରେ ତିନି ଥର ନାଁ ଲାଗିଛି, ମୁଁ ଭେଟିବାର ଆହୁରି ଥିବେ। କେଉଁ ଶ୍ଳୋକରେ ଗୀତାରେ ତିନି ଥର ନାଁ କରିଛନ୍ତି, ନା ନା ଦୁଇଟା ଦୁଇ ଥର ନା, ଗୋଟେ ଶ୍ଳୋକରେ ତିନି ଥର ନାଁ କରିଛନ୍ତି। କେଉଁ ଶ୍ଳୋକରେ କହିବି, ଯଶାସ୍ତ୍ର ବିଧିମୁସୂର୍ଯ୍ୟ ବର୍ତ୍ତତେ କାମଚାରକ ନ ଚ ସିଦ୍ଧି ନ ଆତ୍ମନତି ନ ସୁଖଂ ନ ପରାଙ୍ଗ, ତିନି ଥର ନାଁ କରିଛନ୍ତି। ଯିଏ ଶାସ୍ତ୍ର ସିଦ୍ଧାନ୍ତକୁ ମାନୁନି, ଶାସ୍ତ୍ର ହିସାବରେ ଚାଲୁନି, ପ୍ରଥମେ କହିଲେ ନ ଅପ୍ନତି ନ ଆପ୍ନତି ପାଇବ ନା ସୁଖମ ସିଦ୍ଧି, ସୁଖ ପାଇବ ନା ସିଦ୍ଧି ପାଇବ ନା, ପରାଙ୍ଗତି ପରଜନ୍ମରେ ତାର ଉତ୍ତମ ଗତି ନା, ତିନିଥର ନାଁ କହିଥିଲେ ଗୋଟେ ଶ୍ଳୋକରେ। ଏ ଗୋଟେ ଭାଗବତରେ ଏ ଶ୍ଳୋକ ମୁଁ ଗୋଟିଏ ଶ୍ଳୋକ ହାବୁଡ଼ିଲି ଚକ୍ରଦେବା ତିନି ଜଣଙ୍କ ପାଖରେ ତିନିଥର ନାଁ କହୁଛନ୍ତି। ଏ ପରବର୍ତ୍ତୀ ଶ୍ଳୋକରେ ଆସିବ ସେ ଟୀକାରେ, ମାନେ ଯେଉଁ ଆଠଟି ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି ଭଗବାନ ଭକ୍ତର ବସାଇଛନ୍ତି, ଏଇଟା ପୂର୍ବରୁ କେବେ ତିନି ଜଣଙ୍କ ହେଡ଼ଙ୍କ ନାଁ କହିବେ, ବ୍ରହ୍ମା ଶିବ ଲକ୍ଷ୍ମୀ, ଏମାନେ ବି ଏଇ ପ୍ରସାଦ ପାଇନାହାନ୍ତି, ଏଇ କୃପା ପାଇନାହାନ୍ତି ଯାହା ଯଶୋଦା ମାତା ପାଇଲେ। ସେଥିପାଇଁ ଦାମୋଦର ଲୀଳା ବଡ଼ ଗୁରୁତ୍ୱପୂର୍ଣ୍ଣ ଭକ୍ତମାନଙ୍କ ପାଇଁ, ବହୁତ ଭଗବାନ କେତେ ଭକ୍ତର ବସ ସ୍ୱୀକାର କରୁ ଦେଖେଇ ଦେଉଛନ୍ତି। ଆଚ୍ଛା, ଭକ୍ତ ବଶ୍ୟତା ସ୍ୱାଭାବିକେ ସ୍ୱାଭାବିକ ଏବ ତସ୍ୟ ସମ୍ୟକ ଦର୍ଶିତା, ଭକ୍ତର କିଭଳି ବସ ହୁଅନ୍ତି ସମ୍ୟକ ଭାବରେ ଦେଖେଇଲେ, ମୁଁ ଭକ୍ତର ସମ୍ପୂର୍ଣ୍ଣ ବସ। ମହାପ୍ରଭୁ ଚୈତନ୍ୟ ଚରିତାମୃତ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଉଛନ୍ତି ଯେ ସର୍ବାକର୍ଷକ ସର୍ବାଲ୍ଲାଦକ ମହାରସାୟନ, ସର୍ବାକର୍ଷକ ସର୍ବାଲ୍ଲାଦକ ମହାରସାୟନ, ଆପନାର ବଳେ କରେ ସର୍ବବିସ୍ମାରଣ, ଆପନାର ବଳେ କରେ ସର୍ବବିସ୍ମାରଣ, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ କାରୁଣ୍ୟ ସ୍ୱରୂପ ପୂର୍ଣ୍ଣତା, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ କାରୁଣ୍ୟ ସ୍ୱରୂପ ପୂର୍ଣ୍ଣତା, ଭକ୍ତ ବାତ୍ସଲ୍ୟେ ଆତ୍ମା ପର୍ଯ୍ୟନ୍ତ ଅବଦାନ୍ୟତା, ଭକ୍ତ ବାତ୍ସଲ୍ୟେ ଆତ୍ମା ପର୍ଯ୍ୟନ୍ତ ଅବଦାନ୍ୟତା। ସନାତନ ଶିକ୍ଷାରେ ଏଇ ଭିନ୍ନ ଭିନ୍ନ ପଦ ଅଛି, ଭଗବାନଙ୍କର ସ୍ୱରୂପ କହୁଛନ୍ତି ସର୍ବାକର୍ଷକ ସର୍ବାଲ୍ଲାଦକ ମହାରସାୟନ। କେହି ଯଦି କୃଷ୍ଣଙ୍କର ଭଜନ କରେ, କେହି ଚିନ୍ତା କରିପାରନ୍ତି ଏତେ କଷ୍ଟ ମୋର ବ୍ୟାକୁଳତା କେବେ ଆସିବ, ମୋର କେବେ ନା ଭଗବାନଙ୍କର ସ୍ୱରୂପ ଏହା। ଯଦି ଜଣେ କେବଳ ସିରିୟସ୍ ହୁଏ, ଚେଷ୍ଟା କରେ ଯେତିକି ତାର ଶକ୍ତି ଅଛି, ପୂର୍ବ ସ୍ୱୀକୃତି ହିସାବରେ ତାର ଯେତେ ଶକ୍ତି ଅଛି ସବୁକିଛି ପ୍ରୟୋଗ କରିଦେବା ଦରକାର, ଯେତିକି ତାର ଉଦ୍ୟମ ସବୁ ଲଗେଇଦେବା ଦରକାର ଭଗବାନଙ୍କ ସେବାରେ, ନିଶ୍ଚିତ ସେ ଭଗବାନ କୃପା ପାଇବ। କାରଣ ଏଇଟା ହେଉଛି ଭଗବାନଙ୍କର ସ୍ୱରୂପ, ସର୍ବାକର୍ଷକ ସର୍ବାଲ୍ଲାଦକ ଆଉ ମହାରସାୟନ, ଆପଣାର ବଳ କରେ ସର୍ବବିସ୍ମାରଣ, ଜୀବ ତା ବଳରେ ଭଗବାନଙ୍କୁ ଆକର୍ଷଣ କରିପାରିବେନି, ଭଗବାନ ସେ ତାଙ୍କ ଶକ୍ତି ଦ୍ୱାରା ଆମକୁ ଆକର୍ଷଣ କରିବେ, ଭଗବାନ କୃପା ଦ୍ୱାରା ଭଗବାନ ନିଜେ ବନ୍ଧା ପଡ଼ିବ ଆମ ନିକଟରେ। କେବଳ ଆମର ହୃଦୟ କ୍ଷେତ୍ରଟା କ'ଣ ହେବା ଦରକାର ନା, ହୃଦୟ କ୍ଷେତ୍ରଟା ସଫା ରହିବା ଦରକାର, ଏଠି ଗୋଟେ ଉଦ୍ଘଳ ରହିବା ଦରକାର, ସୀତାଙ୍କର ପ୍ରେମ ଦେବେ ସୀତା ନିଜେ ବନ୍ଧା ହେବେ ସେ ଏଠି ରହିବେ, ଏବଂ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ କାରୁଣ୍ୟ ସ୍ୱରୂପ ପୂର୍ଣ୍ଣତା। ଭଗବାନଙ୍କର ତିନିଟା ଜିନିଷ ସୁନ୍ଦର ଜିନିଷ ମହାପ୍ରଭୁ ବର୍ଣ୍ଣନା କରୁଛନ୍ତି, ଐଶ୍ୱର୍ଯ୍ୟ ରହିଛି, ମାଧୁର୍ଯ୍ୟ ରହିଛି, ଆଉ ଗୋଟେ ସୁନ୍ଦର ଗୁଣ ରହିଛି କାରୁଣ୍ୟ। କାରୁଣ୍ୟ ଗୁଣଟି କୃପାକୁ ଆକର୍ଷଣ କରେ, କରୁଣତା, ଭଗବାନ କାହା ଉପରେ କୃପା କରନ୍ତି, ଯେ କାରୁଣ୍ୟ ଯିଏ କାଙ୍ଗାଲ, ଆମେ ଯେଉଁ କାଙ୍ଗାଲ ଶବ୍ଦ ସବୁ ସମୟରେ ଆମର ଯେତେବେଳେ ଆମେ ଯେମିତି ଗୋଟେ କାଙ୍ଗାଲ ଲୋକକୁ ଦେଖିଲା ମାନେ ଦୟା ଆସେ ଯେ ଲୋକଟା କିଛି ନାହିଁ ମାନେ ଠିକ୍ ଅଛି, ଭଗବାନଙ୍କ ଯେଉଁ କରୁଣ ଶକ୍ତି ଅଛି, କରୁଣା ଶକ୍ତିର କୃପା ଶକ୍ତି ହେଲେ ଲିଡର, କିନ୍ତୁ କୃପା ଶକ୍ତି କାର୍ଯ୍ୟ କରିବା ପୂର୍ବରୁ କରୁଣା ଶକ୍ତି ଆଗେ ଯାଆନ୍ତି, ମାନେ କରୁଣା ଶକ୍ତି କୃପା ଶକ୍ତି ପୁରା ସମାନ, ଏ କାରୁଣ୍ୟ ଗୁଣ ଗୋଟେ ସ୍ୱତନ୍ତ୍ର ଅଲଗା, ଭଗବାନଙ୍କର 64 ଗୁଣ ଅଲଗା, କୃପା ଅଲଗା, ଏ ତ ବହୁତ ବ୍ୟାଖ୍ୟାକୁ ସେମାନେ କରିଛନ୍ତି। ଏ କାରୁଣ୍ୟଟା ମୁଁ ଭୁଲରେ କହିଥିଲି, କାରୁଣ୍ୟଟା ହେଉଛି ଗୋଟେ ଗୁଣ, କୃପା ହେଲେ ଶକ୍ତି, ଏଇ କାରୁଣ୍ୟ ଗୁଣଟା ପ୍ରଭୁ ଯେତେବେଳେ କାରୁଣ୍ୟ ଗୁଣଟାକୁ ଜଣଙ୍କର ବ୍ୟକ୍ତିକୁ ଦେଖିଦିଅନ୍ତି, ପ୍ରଭୁଙ୍କର ସ୍ୱାଭାବିକ କାରଣତା ଗୁଣ ଉଦୟ ହୁଏ, କୃପା ଶକ୍ତି ସେଠି କାର୍ଯ୍ୟ କରେ, ଇଏ ଗୁଣ ଅଛି, ଭଗବାନ ଦେଖିଦେଲା ମାନେ ଭଗବାନଙ୍କର ସେ ଗୁଣଟା ସାଙ୍ଗେ ସାଙ୍ଗେ ଜୀବକୁ ଆକର୍ଷଣ କରିଦେବ, ଜୀବ ତାକୁ ଆକର୍ଷଣ କରିପାରିବ ନା, ଜୀବର ମାନେ ଅବସ୍ଥାଟା ଦେଖିକି ଭଗବାନଙ୍କର କରୁଣା ଗୁଣଟା ଇମିଡିଏଟଲି ଉଦୟ ହୋଇଯିବ। ଆମକୁ କେବଳ ସିରିୟସ୍ ରହିବା ଦରକାର, ଭଗବାନ ଏଠାରେ ପ୍ରାର୍ଥନା କରି ଜଣେଇ ଦେବା ଦରକାର ଆମ ଭିତରେ ଯାହା ଅଛି, ପ୍ରଭୁ ମୋର ଏତିକି କ୍ୱାଲିଫିକେସନ, ଯେମିତି ଦେଖିବୁ ପିଲାମାନେ ପାଠ ପଢ଼ନ୍ତି, ପରୀକ୍ଷା ଦେଇକି ଆସିଥିବେ, ସବୁ ଯାହା ମିଛରେ ପେପର ଲେଖିନଥିବେ, କିନ୍ତୁ କୋଶ୍ଚିନ୍ ପେପର ପଚାରିଦେଲେ ମାଷ୍ଟର ହଁ ଏଇଟା କରିଦେ, ହଁ ମୁଁ ଏଇଟା କରିଦେଇଛି, ହଁ ଏଇଟା ମୁଁ କରିଦେଇଛି, ଏଇଟା ମୁଁ ଏଇ ମିଛରେ ଏମିତି ଠକିବା ଆମର ଉଚିତ ନୁହେଁ। ରେଜଲ୍ଟ ଭଲ ନା ଫେଲ୍, ସବୁ ଲେଖିଥିଲୁ ଫେଲ୍ କାହିଁକି ହେଲୁ? ସେତେବେଳେ ମାଡ଼ ବେଶୀ ଖାଆନ୍ତି, ବେଶୀ ମାଡ଼ ସେଇ ପିଲାମାନଙ୍କୁ ଦିଆଯାଏ, ବାପା ମା ବାଡ଼ାନ୍ତି। ଯେଉଁମାନେ ପରୀକ୍ଷାରେ ନ ଲେଖିକି ହଁ ମାରିଦେଇଥାନ୍ତି ଫେଲ୍ ହେଲ ନା, ପରୀକ୍ଷାରେ ଯାହା ଲେଖିଛ ସେୟା କହିଦେବା ଦରକାର, ଏତିକି ମୋର କ୍ୱାଲିଫିକେସନ ମୁଁ ଏହା ଲେଖିଛି, ସେଟା ଭଗବାନଙ୍କୁ ଜଣାଇଦେବା ଦରକାର। ପ୍ରଭୁ ମୋର ଅବସ୍ଥା ଏୟା, ମୁଁ ଏଇଭଳି ଭଜନ କରିଛି, ମୁଁ ମୋର ଅବସ୍ଥା ଏହା, ତେଣୁ ଆପଣ ଦେଖନ୍ତୁ ମୋର ଯଦି ମୋତେ ଆକର୍ଷଣ କରିବାକୁ କରିବେ, ନହେଲେ ମୋର ଆଉ ଅବସ୍ଥା କିଛି ନାହିଁ, ସବୁ ଜଣାଇଦେବା ଦରକାର ଅନ୍ତର। ସେଥିପାଇଁ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ କାରୁଣ୍ୟ ସ୍ୱରୂପ ପୂର୍ଣ୍ଣତା ଭକ୍ତ ବାତ୍ସଲ୍ୟ ଆତ୍ମା ପର୍ଯ୍ୟନ୍ତ ବଦାନ୍ୟତା, କି ନିରାଶ ହେବା ଉଚିତ ନୁହେଁ। ଭକ୍ତ ବାତ୍ସଲ୍ୟ ଭଗବାନଙ୍କର ଏମିତି ଗୋଟେ ଗୁଣ ଆତ୍ମାକୁ ବି ଦେଇଦିଅନ୍ତି, ସେଥିପାଇଁ ଏଇ ଶ୍ଳୋକରେ ଲାଗିଛି ଭୃତ୍ୟ ବଶ୍ୟତା। ଏବଂ ଚୈତନ୍ୟ ଭାଗବତରେ ମହାପ୍ରଭୁ କହୁଛନ୍ତି କେହି କେବେ ନିରାଶ ହେବା ଉଚିତ ନୁହେଁ, ଯେ ଭଗବାନଙ୍କର ଆମେ ଭକ୍ତ ହେଇପାରିବୁ ନା ନା, ଭଗବାନ ଭକ୍ତକୁ ଏମିତି ବଶ, ଭଗବାନ ଭକ୍ତରେ ଏଭଳି ବଶ ହୁଅନ୍ତି ଯେଭଳି ଏଠି କହିଲେ ଆତ୍ମା ପର୍ଯ୍ୟନ୍ତ ବଦାନ୍ୟତା, ଶେଷରେ ଅପି କହୁଛନ୍ତି ନା ଈଶ୍ୱର
ସେଇ ରୂପ ଦାସେ କୃଷ୍ଣ କରିବାରେ ପାର ଏ ବିକ୍ରମ, ଦାସେ କୃଷ୍ଣ କରିବାରେ ପାର ଏ ବିକ୍ରମ, ସେବକ ବତ୍ସଲ ପ୍ରଭୁ ଚାରିବେ ଦେଗା, ସେବକ ବତ୍ସଲ ଚାରିବେ ଦେଗା, ସେବକର ସ୍ଥାନେ କୃଷ୍ଣ ପ୍ରକାଶ ସଦା, ସେବକର ସ୍ଥାନେ କୃଷ୍ଣ ପ୍ରକାଶ ସଦା।
ଭୃତ୍ୟ ବଶ୍ୟତା କଥା ଏ ଚୈତନ୍ୟ ଭାଗବତରେ କୁହାଯାଉଛି, ଯେ ରୂପେ ଚିନ୍ତୟ ଦାସ ସେଇ ରୂପେ ହଏ, ଭକ୍ତ ଯେଉଁ ରୂପରେ ଚିନ୍ତା କରୁଛି, କିଏ ବାତ୍ସଲ୍ୟ ରୂପରେ କିଏ ସଖ୍ୟ ରୂପରେ, ନିଶ୍ଚିତ ପ୍ରଭୁ ଆପଣଙ୍କୁ ସେଇ ରୂପରେ ମିଳିବେ। ଯଦି ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରି ମାୟାକୁ ମାୟା ନିବୃତ୍ତି ପାଇଁ ପ୍ରଥମେ ଗୁରୁକୃଷ୍ଣଙ୍କ ନିକଟରେ ବ୍ୟାକୁଳତା, ତାପରେ କୃଷ୍ଣ ପ୍ରାପ୍ତି ପାଇଁ ପୁଣି ଗୁରୁକୃଷ୍ଣଙ୍କ ନିକଟରେ ବ୍ୟାକୁଳତା, ତାହେଲେ ନିଶ୍ଚିତ ଯେ ରୂପେ ଚିନ୍ତୟ ଦାସ ସେଇ ରୂପେ ହଏ, ଦାସେ କୃଷ୍ଣ କରିବାରେ ପାରାଇବେ, ଯିଏ ଦାସ ହବ ସେ କୃଷ୍ଣଙ୍କୁ ବିକ୍ରି କରିଦେବ, ଯଶୋଦା ମାତା ଯଦି ବାନ୍ଧିବା ପାଇଁ ଚାହେଁ ବିକ୍ରି କରିଦେଇପାରିବ, କୃଷ୍ଣ ତାଙ୍କର ସମ୍ପତ୍ତି ହିଁ ପ୍ରଭୁପା ଯାହାକରି, କୃଷ୍ଣ ଇଜ୍ ନଟ୍ ଇଣ୍ଡିପେଣ୍ଡେଣ୍ଟ, ହି ଇଜ୍ ଦି ପ୍ରପର୍ଟି ଅଫ୍ ଡିଭୋଟି। ସେବକ ବତ୍ସଳ ପ୍ରଭୁ ଚାରିବେ ଦେଗା, ସେବକର ସ୍ଥାନେ କୃଷ୍ଣ ପ୍ରକାଶ ସଦା, ସେବକ ବତ୍ସଳ ଭଗବାନ। ତେଣୁ ବର୍ତ୍ତମାନ ଯେଉଁ ସିଦ୍ଧାନ୍ତ ଦେଇଥିଲେ, ବର୍ତ୍ତମାନ ସେ ସିଦ୍ଧାନ୍ତକୁ ଫେରି ଆସିଲେ, ତୁମେ ଯେଉଁ କହୁଥିଲେ ତପସ୍ୟା କରିକି ପାଇଥିଲେ, ଏଇଟା ବିଲକୁଲ ଠିକ୍ କଥା ନାହିଁ, ମାନେ ନିଜ ମୁଖରେ ନିଜେ କହୁଛନ୍ତି, ମୁଁ ଯେଉଁ କହୁଥିଲି ମୁଁ ଭୁଲରେ କହିଲି, ସୁଖଦେବ ଗୋସ୍ୱାମୀ ଗୋସ୍ୱାମୀମାନେ ତାଙ୍କ ମୁଖରେ ସୁଖଦେବ ଗୋସ୍ୱାମୀଙ୍କ ଉକ୍ତି କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଯାହା କହିଥିଲେ ଦ୍ରୋଣ ଆଉ ଧରା ତପସ୍ୟା କରିକି ପ୍ରକୃତରେ ଯଶୋଦା ମାଆଙ୍କର, ଯଶୋଦା ମା ଆଉ ନନ୍ଦ ମହାରାଜ ଯେତେବେଳେ ସୌଭାଗ୍ୟ ପାଇଛନ୍ତି ତା ଠିକ୍ ନା, ଆକ୍ଚୁଆଲି ସେମାନେ ନିତ୍ୟ ସିଦ୍ଧ। ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି ନେମଂ ବିରଞ୍ଚ ନଭବ ନ ଶ୍ରୀଅପି, ନେମଂ ବିରଞ୍ଚ ନଭବ ନ ଶ୍ରୀଅପି ଅଙ୍ଗ ସଂଶ୍ରୟା, ପ୍ରସାଦ ଲେବିରେ ଗୋପୀ ଯତ୍ତତ୍ ପ୍ରାପ୍ୟ ବିମୁକ୍ତିଦାତ୍। ବିମୁକ୍ତିଦାତ୍ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଏ ଶବ୍ଦ, ଭଜନାକାରୀକୁ ଯିଏ ଭଜନ କରନ୍ତି ଭଗବାନ ଗୋଟେ ସ୍ୱଭାବ ହେଲା ବିଶିଷ୍ଟ ମୁକ୍ତି ଦିଅନ୍ତି, ପ୍ରେମ ବିମୁକ୍ତିଦାତ୍, କୃଷ୍ଣଙ୍କର ଗୋଟିଏ ନାମ ଏଠି ବିମୁକ୍ତିଦାତ କହୁଛନ୍ତି, ମୁକ୍ତି ତ ଭଗବାନ ମୁକ୍ତି ଦେଇଦିଅନ୍ତି, ବିମୁକ୍ତିଦାତ ଯିଏ ବିଶିଷ୍ଟ ମୁକ୍ତି ଦିଅନ୍ତି ପ୍ରେମ ଦିଅନ୍ତି, ସେ ପ୍ରେମ ନେମଂ ବିରଞ୍ଚି, ପ୍ରଥମେ ବ୍ରହ୍ମାଙ୍କ କହିତା କହିଲେ ବିରଞ୍ଚି ବି ପ୍ରାପ୍ତ ହୋଇନାହାନ୍ତି, ସୁଖଦେବ ଗୋସ୍ୱାମୀ ନିଜ ମୁଖରେ କହୁଛନ୍ତି, ଯାହା ପାଇଲେ କିଏ ନା ଗୋପୀ, ଏ ତିନିଥର ଏଠି ନାଁ ଲଗେଇଛନ୍ତି, ନେମଂ ବିରଞ୍ଚି ନ ଭବୋ ଶିବଜୀ ପାଇନାହାନ୍ତି, ଆଚ୍ଛା ନ ଶ୍ରୀ, ହଁ ବ୍ରହ୍ମା ନ ପାଇଲେ ପୁଅ ହିସାବରେ ଠିକ୍ ଅଛି, ଶିବଜୀ ତ ବ୍ରହ୍ମାଙ୍କଠୁ ବଡ଼ ନା, ଶିବଜୀ ଯଦିଓ ପୁତ୍ରଙ୍କ ନିକଟରୁ ଏ ବ୍ରହ୍ମାଙ୍କର ନିକଟରୁ ଜାତ ହୋଇଛନ୍ତି, ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଭକ୍ତି ସ୍ଥିତିରେ ଶିବଜୀ ହେଉଛନ୍ତି ଶ୍ରେଷ୍ଠ। ଶିବଜୀଙ୍କର କେଉଁ ରସର ଶିବଜୀ? ଦାସ୍ୟ ଆଉ ସଖ୍ୟ, ଶିବଜୀ ଦୁଇ ରସ। ତେଣୁ ବ୍ରହ୍ମାଙ୍କ ଅପେକ୍ଷା ଶିବଜୀ ହେଉଛନ୍ତି ଶ୍ରେଷ୍ଠ। ଆଚ୍ଛା, ବ୍ରହ୍ମା ଯେତେବେଳେ ପାଇନାହାନ୍ତି, କମ୍ ସେ କମ୍ ଶିବଜୀ ପାଇଥିବେ ନା? ଶିବଜୀ ପାଇନାହାନ୍ତି ନ ଭାବ, ନ ଶ୍ରୀ ଲକ୍ଷ୍ମୀ ପାଇନାହାନ୍ତି ନା? ଲକ୍ଷ୍ମୀ ପାଇନାହାନ୍ତି। ନ ଶ୍ରୀ ଅପି ଅଙ୍ଗ ସଂଶ୍ରୟା, ସ୍ୱୟଂ ଅଙ୍ଗା ଯିଏ ବକ୍ଷରେ ନିବାସନ କରନ୍ତି ଲକ୍ଷ୍ମୀ, ସିଏ ବି ମଧ୍ୟ ପାଇନାହାନ୍ତି। କ'ଣ ପାଇନାହାନ୍ତି ନା? ପ୍ରସାଦ ଲେଭିର, ମାନେ ସୁଖଦେବ ଗୋସ୍ୱାମୀ ପରିହିତ ମହାରାଜ ଯେଉଁ କହୁଛନ୍ତି, ଏଇ ଯେଉଁ ପ୍ରସାଦ ଯେଉଁ ବାନ୍ଧିଲେ ପ୍ରେମରେ, ଏ ପ୍ରସାଦ ସିଏ ପାଇନାହାନ୍ତି। ପାଇଛନ୍ତି କିନ୍ତୁ ଗୋପୀ ଯାହା ପାଇଛନ୍ତି, ଏଠି ଚକ୍ରଜାତି ତ ତିନି ଥର ସତ୍ୟ କରି କହୁଛନ୍ତି, ମୁଁ ସତ୍ୟ କରି କହୁଛି, ମୁଁ ସତ୍ୟ କରି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମୁଁ ସତ୍ୟ କରି କହୁଛି, ଇଏ ପ୍ରସାଦ ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀ ପାଇନାହାନ୍ତି। ଯଶୋଦା ମାତା ଯେଉଁ ପ୍ରସାଦ ପାଇଲେ, ଯେଉଁ ବନ୍ଦନ କଲେ। ଆଚ୍ଛା, ଏଠି ଗୋଟେ ସୁନ୍ଦର କଥା ଚକ୍ରଜାତି କହୁଛନ୍ତି, ଭକ୍ତବଶ୍ୟତା ତସ୍ୟ ଭକ୍ତେଶ୍ୱପି ମଧ୍ୟ ବ୍ରଜେଶ୍ୱର୍ଯ୍ୟା ଅଧିକମ ଅପାରମ ବସତ୍ୱତିଶୟମ ଦର୍ଶନେମ ସ୍ୱରୋମାଞ୍ଚ। ଏ ଶ୍ଳୋକଟି ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ତାଙ୍କ ଶରୀର ପୁରା ରୋମାଞ୍ଚ ହେଇଯାଇଛି, ତାଙ୍କ ଶରୀର ପୁରା ରୋମାଞ୍ଚ ହେଇଯାଇଛି। କେଡ଼େ ବଡ଼ ଭାଗ୍ୟ, ଶ୍ରେଷ୍ଠ ହେଉଛନ୍ତି ଯଶୋଦା ମା, ବ୍ରହ୍ମା ପାଇନାହାନ୍ତି, ଭବ ପାଇନାହାନ୍ତି, ଲକ୍ଷ୍ମୀ ପାଇନାହାନ୍ତି। ଆଉ ପ୍ରସାଦ ଲେବିର ଗୋପୀ, ଏଇ ଯେଉଁ ଗୋପୀ ଯଶୋଦା ଯାହା ପାଇଲେ, ଯତ୍ତତ୍ ପ୍ରାପ୍ୟ ବିମୁକ୍ତିତା, ବିମୁକ୍ତିତା ଯିଏ ପ୍ରେମ ପ୍ରଦାନ କରନ୍ତି କୃଷ୍ଣଙ୍କ ନିକଟରୁ ଯେଉଁ ପ୍ରସାଦ ପାଇଲେ, ଅର୍ଥାତ୍ ପ୍ରେମ ଭକ୍ତି ପାଇଛନ୍ତି, ବ୍ରହ୍ମାଜୀ ଶିବଜୀ ପାଇନାହାନ୍ତି। ଆଚ୍ଛା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଜୀବ ଗୋସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି, ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀ କ'ଣ ପ୍ରସାଦ ପାଇନାହାନ୍ତି? ପାଇଛନ୍ତି, କିନ୍ତୁ ବ୍ରହ୍ମା ପୁତ୍ର ଆଉ ଆଦି ଗୁରୁ ତାଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ବୈଷ୍ଣବମାନ ଯଥାସମ୍ଭୁ ଶିବଜୀ। ଇଏ ପୁତ୍ର ଆଦିଗୁରୁ ହିସାବରେ ଯାହା ପାଇଛନ୍ତି, ତାଙ୍କଠୁ ଅଧିକା ପାଇଛନ୍ତି କିଏ? ନା ଶିବଜୀ। ଶିବଜୀଙ୍କୁ ଭଗବାନଙ୍କର ଆତ୍ମା କୁହାଯାଏ। ଭକ୍ତ ଯଦି ହେଉଛନ୍ତି ଆତ୍ମା, ତାହେଲେ ଶିବଜୀ ହେଲେ ଶ୍ରେଷ୍ଠ ଭକ୍ତ ନା? ବୈଷ୍ଣବମାନଙ୍କ ଯଥାସମ୍ଭୁ, ତାହେଲେ ଆତ୍ମା କିଏ ହେବେ? ଶିବଜୀ। ତେଣୁ ବ୍ରହ୍ମା ଆଦିଗୁରୁ ଠାରୁ ଶ୍ରେଷ୍ଠ ହେଉଛନ୍ତି ଆତ୍ମା ଶିବଜୀ। ତେଣୁ ବ୍ରହ୍ମା ଯାହା ପ୍ରସାଦ ପାଇଛନ୍ତି, ଶିବଜୀ ତାଠୁ ଅଧିକ ପାଇଛନ୍ତି, ତାଙ୍କଠୁ ଅଧିକା ଲକ୍ଷ୍ମୀ ପାଇଛନ୍ତି। କିନ୍ତୁ ଏମାନେ ଯାହା ପ୍ରାପ୍ତ ହୋଇଛନ୍ତି, ଯଶୋଦା ମା ଯାହା ପାଇଛନ୍ତି, ଏମାନେ ତା ତୁଳନାରେ ନ ଲେଭେ ନ ଲେଭେ ନ ଲେଭେ, ତିନିଥର ଚକ୍ରବର୍ତ୍ତୀ ଆପଣ ଦେଖିବେ ସେଠିକାରେ ତିନିଥର ନ ନ ଲଗେଇଛନ୍ତି ତିନି ଜଣଙ୍କ ପାଖରେ, ନା ଇଏ ପାଇନାହାନ୍ତି, ଇଏ ପାଇନାହାନ୍ତି, ଇଏ ପାଇନାହାନ୍ତି, ଯଶୋଦା ମାତା ଯେଉଁ କୃପା ପାଇଛନ୍ତି। ଆମକୁ ଆଜି ଅଧ୍ୟାୟ ହିଁ ସାରିବାକୁ ପଡ଼ିବ, କାରଣ ଦାମବନ୍ଧନ ହେଲା ପ୍ରକୃତିରେ ତିନୋଟି ଅଧ୍ୟାୟ। ମୁଁ ଭାବିଥିଲି ତ କମ୍ ସେ କମ୍ ଇଏ ତ କୃଷ୍ଣ ବନ୍ଧା ହେଲେ ଗୋଟେ ଅଧ୍ୟାୟରେ, ଏ ବନ୍ଧା ହେଇକି ଆଉ ଗୋଟେ ଅଧ୍ୟାୟ ରହିବେ, ବର୍ତ୍ତମାନ ବନ୍ଧନରେ ପଡ଼ିବେ, ମୁକ୍ତି ଦେଇଦେବେ ଯମଳ ଅର୍ଜୁନ, ଏ ଦୁଇ ଜଣଙ୍କୁ ମୁକ୍ତି ଦେବେ, କାହାକୁ? କୁବେର ପୁତ୍ର ଦେବକୁ, ନଳକୁବେର ମଣିଗ୍ରୀବକୁ, ସେମାନେ ସ୍ତୁତି କରିବେ। ସ୍ତୁତି କଲା ପରେ ସେମାନେ ପଳେଇଗଲା ପରେ ନନ୍ଦ ମହାରାଜ ଆସିବେ। ନନ୍ଦ ମହାରାଜ ବିଲକୁଲ ତ ଆସିନାହାନ୍ତି, ବର୍ତ୍ତମାନ ମା ପୁଅଙ୍କର ଯାହା ସିନ୍ ଚାଲିଛି ଡ୍ରାମା, ବାପା ତାଙ୍କ ସେବକ ସବୁ ବର୍ତ୍ତମାନ ପୁରା ଇନ୍ଦ୍ର ଜାଗାରେ ସେ ମାତିଛନ୍ତି। ବୃକ୍ଷ ପଡ଼ିବ, ବୃକ୍ଷ ପତନ ଶବ୍ଦ ଆପଣ ଭାଗବତରେ ଶୁଣିବେ, ପୁରା ଭୂମିକମ୍ପ ଭଳି ହେବ। ବ୍ରଜରେ ସମତିକି ସମସ୍ତିକି ସମସ୍ତେ ଶୁଣିପାରିଥିବେ, କିନ୍ତୁ ନନ୍ଦ ମହାରାଜ ଏରିଆ ଶୁଣିପାରୁନାହାନ୍ତି, ଏ ତ ଯୋଗମାୟାଙ୍କର କାର୍ଯ୍ୟ। ଯେତେବେଳେ ଶୁଣିଥିବେ, ଏ ସ୍ତୁତିଭୂତି ସବୁ ସରିଲା ପରେ ସେ ଶୁଣିଥିବେ, କାରଣ ଏ ଦୁଇ ଜଣ ବହୁତ ସ୍ତୁତି କରିଥିବେ ନା, ଆଙ୍କୁ ବିଦା କଲା ପରେ ତୁମେ ଯାଅ ଶୀଘ୍ର, କାରଣ ବନ୍ଧନ ଏତେ ସମୟ ବନ୍ଧନ ହେଇକି ରହିବେ ନା, ତୁମେ ଶୀଘ୍ର ପଳାଅ। ତାଙ୍କୁ ବିଦା କଲା ପରେ ନନ୍ଦ ମହାରାଜ ଆସିକି ପହଞ୍ଚିବେ, ନନ୍ଦ ମହାରାଜ ଆସିକି ତାଙ୍କୁ ମୁକ୍ତି ଦେବେ। ଇଏ ତୃତୀୟ ମାନେ ଇଏ ହେଉଛି ନବମ ଦଶମ ଏକାଦଶ ଅଧ୍ୟାୟ, ବିଲକୁଲ କୃଷ୍ଣ ବନ୍ଧା ହେଇକି ରହିଯିବେ। ତେଣୁ ଏ ଅଧ୍ୟାୟକୁ ଆମେ ସାରିଦେବେ, କାଲି ତ ଅଧ୍ୟାୟ ଆରମ୍ଭ ହେଲେ ଅଧ୍ୟାୟ ସରିବନି, କାଲି ଗୋଟିଏ ଦିନ ମାନେ। ସେଥିପାଇଁ ମୁଁ ପ୍ରଭୁ ସହିତ କଥାବାର୍ତ୍ତା କରୁଛି ନା, କ'ଣ କେମିତି ଆରମ୍ଭ କରିବା କେମିତି ଶେଷ କରିବା, ତେଣୁ କମ୍ ସେ କମ୍ କୃଷ୍ଣଙ୍କୁ ଆନୁଷ୍ଠାନିକ ହିସାବରେ ଖୋଲିଦେବା, ଖୋଲିଲେ ମାନେ ଏମିତି କଥା ଆକାରେ। ଯେତେବେଳେ ଆମର ଗୋଟେ ସେମିନାର ମୁଁ ଦେଖେ, ଅଲଗା ଇସ୍କନମାନଙ୍କର ଆମର ସେମିନାର କଲାବେଳେ ତାଙ୍କର ଗୋଟେ ସ୍ପେଶାଲ କ୍ଲାସ୍ ରଖନ୍ତି ଡିସ୍କସନ୍ ପାଇଁ। ବହୁତ ଭକ୍ତ ଅଛନ୍ତି ଯେଭଳି ସେମାନେ ସୁଯୋଗ ପାଆନ୍ତିନି କିଛି ତାଙ୍କର ପର୍ସନାଲ ଭକ୍ତି ବିଷୟରେ ପଚାରିବା ପାଇଁ, ବା ଭଗବାନଙ୍କ ଉପରେ ପଚାରିବା ପାଇଁ, ଆଉ ବି ସୁଯୋଗ ବି ମିଳେ ନା ପଚାରିବା ପାଇଁ। ତେଣୁ ଆମେ ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରି ଆମେ ଦେଖିବା, ସମସ୍ତେ ବସି ସମାଧାନ ଯଦି କିଏ ଜଣେ ଭକ୍ତ ନ ଜାଣିଛି ସେ ବି ସମାଧାନ ଦିଏ ପ୍ରଭୁ, ଏଇଟା ହେଉଛି ପ୍ରଭୁପାଦ ଏଠି ଏହା କହିଛନ୍ତି। ତେଣୁ ଯାହାର ଯାହାର ପ୍ରଶ୍ନ ଅଛି ସମସ୍ତେ ସବୁ ଭକ୍ତମାନେ କାଲି କମ୍ ସେ କମ୍ ଲେଖି ଆଣି ପ୍ରଭୁଙ୍କ ପାଖରେ ପାଦସେବା ପ୍ରଭୁଙ୍କ ପାଖରେ ଦେବେ, କାରଣ କିଏ ଲାଜ କରିପାରନ୍ତି କିଏ ନ ଦେଇପାରନ୍ତି, ସବୁ ଲେଖିଦେବା ଦରକାର, ଲେଖି ଦେଇଦେବା ଦରକାର। ଆମେ ଚେଷ୍ଟା କରିବା ପ୍ରଭୁପାଦ କ'ଣ କହିଛନ୍ତି, ଗୁରୁଦେବ କ'ଣ କହିଛନ୍ତି, ଆଚାର୍ଯ୍ୟମାନେ କ'ଣ କହିଛନ୍ତି, ଆମର ସମାଧାନ କିଭଳି ହେବ। କାଲି ଆମେ ଏ ବିଷୟରେ କାଲି କ୍ଲାସ୍ ଟିକେ ଆମେ ସାରିବା, ନଚେତ କାଲି ତ ଆରମ୍ଭ କଲେ ସରିବ ହିଁ ନା। ତେଣୁ ବର୍ତ୍ତମାନ ସିଦ୍ଧାନ୍ତ ଦେଉଛନ୍ତି, ଏ ଯେଉଁ ପ୍ରସାଦ ଗୋପୀ ପାଇଲେ ଯଶୋଦା ପାଇଲେ ତାଙ୍କୁ କେହି ପାଇନାହାନ୍ତି, ଆଉ ତୁମେ ଯେଉଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ପରୀକ୍ଷିତ ମୁଁ ଯେଉଁ ପୂର୍ବରୁ କହିଥିଲି ତୁମେ ବିଚାର କରି ଦେଖ ସେଇଟା କେତେ ଦୂର ସତ୍ୟ କଥା। ପ୍ରକୃତରେ ସିଏ ସାଧାରଣ, ସେମାନେ ହେଉଛନ୍ତି ନିତ୍ୟ ସିଦ୍ଧ, ସିଏ ଧରା ବସୁ ଏଭଳି। ମୁଁ ଆପଣଙ୍କୁ କହିଥିଲି ଥରେ ଜନ୍ମାଷ୍ଟମୀ କ୍ଲାସ୍ରେ, ଆଜି ବି ପୁଣି ସ୍ମରଣ ପକାଇ ଦେଉଛି, ସବ ସମୟରେ ମନେ ରଖିବେ ଏଠି କୃଷ୍ଣଙ୍କର ଯେ ନିତ୍ୟ ପିତାମାତା, କୃଷ୍ଣଙ୍କର ଯେଉଁ ସନ୍ଧିନୀ ଶକ୍ତି ତାଙ୍କର କାର୍ଯ୍ୟ ପିତାମାତା ଗୃହ, ଇତ ସବୁ ବିସ୍ତାର ଅନାଦିକାଳରୁ, ଏଇଟା ଅନାଦିକାଳରୁ ଷ୍ଟାର୍ଟ ହେଇଛି, କେବେ ଷ୍ଟାର୍ଟ ହେଇଛି କହିପାରିବେ। ଯେମିତି ରାଜା ଯଦି ଆପଣ ପଚାରିବେ ରାଜାର ରାଜବାସ କେବେ ଅଛି, ଭାଇ ରାଜା ଯେତେବେଳେ ଅଛନ୍ତି ରାଜବାସ ଅଛି, ରାଜା ଅଛନ୍ତି ମାନେ ରାଜାଙ୍କର ବାପା ମା ରାଣୀ ସବୁ ବାରଫାନେଲେ ଅଛନ୍ତି। ତେଣୁ କୃଷ୍ଣ ଯଦି ଅନାଦି ହେଲେ, କୃଷ୍ଣ ଏକୁଟିଆ ଅନାଦି, ତାଙ୍କର ଯେତେ ପାରାଫାନେଲା ସବୁ ଅନାଦି, ପିତା ଅନାଦି, ସବୁ ଅନାଦି, ଏମାନେ ସମସ୍ତେ ଅନାଦି କାଳରୁ ଅଛନ୍ତି ଏବଂ ଅନାଦି କାଳ ପର୍ଯ୍ୟନ୍ତ ରହିବେ। ଇ ନିତ୍ୟ, ଏ ଲୀଳା ନିତ୍ୟ ଚାଲିଛି। ତାହେଲେ ଏଇ ଯେଉଁ ଦୃଢ଼ ଧରା କୃଷ୍ଣ ସୁତାପା ଏମାନେ କିଏ? ଏମାନେ ଆକ୍ଚୁଆଲି ଭକ୍ତ, ଭଗବାନ ଏଠି ଲୀଳା କରିବା ପାଇଁ ଇଚ୍ଛା କରନ୍ତି, ଗୋଟେ ସ୍କୋପ୍ ଦିଆଯାଏ। ଯେମିତି ଆପଣ ଦେଖିବେ ସରଳରେ ମୁଁ ଆପଣଙ୍କୁ ବୁଝାଉଛି ଏକ୍ଜାମ୍ପଲ୍ ଦେଇକି, ବହୁତ ସମୟରେ କ୍ରିକେଟ୍ ଖେଳିବା ମାନେ କ'ଣ ସେଇଟା କୁହନ୍ତି ଇଣ୍ଟରନ୍ୟାସନାଲ୍ ସ୍ତରକୁ ଯିବା ପୂର୍ବରୁ, ସିଲେକ୍ସନ୍ କରିବା ପୂର୍ବରୁ, ୱାର୍ଲଡ କପ୍ ପୂର୍ବରୁ ଗୋଟେ ମ୍ୟାଚ୍ କରାଯାଏ, ପ୍ଲେୟର୍ମାନଙ୍କୁ ସବୁ ସିଲେକ୍ସନ୍ କରାଯାଏ, କିଏ କେତେ ଏକ୍ସପର୍ଟ ପ୍ଲେୟାର୍ ଅଛି, ସବୁ ଓଡ଼ିଶାରୁ ବା ସବୁ ଷ୍ଟେଟ୍ରୁ ଯାଆନ୍ତି, ସେଠି ଖେଳ ଜଜ୍ମେଣ୍ଟ କରାଯାଏ, ସେଇଠି ଏକ୍ସପର୍ଟ ପ୍ଲେୟାର୍ମାନଙ୍କୁ ବଛାଯାଏ। ଯେଭଳି ହୁଏ ଭଗବାନ ସେଇଭଳି, ଏଇ ଯେଉଁ ବ୍ରହ୍ମାଣ୍ଡରେ ଭଗବାନ ଲୀଳା କରନ୍ତି, କାହିଁକି ଏ ଲୀଳାଟାକୁ ଶ୍ରେଷ୍ଠ ଲୀଳା ବୋଲି କୁହାଯାଏ, ବିଶେଷ କରି ରାସ ଲୀଳାଟାକୁ ସବୁଠୁ ଶ୍ରେଷ୍ଠ ଏମ୍ଫାସିସ୍ କାହିଁକି ଦିଆଯାଏ? ଭଗବାନ ସେଠି ତାଙ୍କ ପାଟିଆରକୁ ବାଛନ୍ତି, ସେ ତାଙ୍କ ପାଟିଆର ନିଜ ପାଟିଆରମାନଙ୍କୁ ସବୁ ଧରିକି ଆସନ୍ତି, ଏଠି ଟ୍ରେନିଂ କରି ତାଙ୍କ ପାଟିଆରମାନଙ୍କୁ ବାଛନ୍ତି, କେଉଁମାନେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍କୁ ଯିବେ, ଗୋଲ ବୃନ୍ଦାବନକୁ ଯିବେ। ଏଇଟା ସରଳ ସୂତ୍ର, ମୁଁ ବୁଝାଇବା ମୁଁ ଆପଣଙ୍କୁ ସେଥିପାଇଁ ଜେନେରାଲ୍ ଉଦାହରଣ ଦେଉଛି, ସେମାନେ ବହୁତ ମାନେ ସୂକ୍ଷ୍ମ ପଏଣ୍ଟରେ ଲେଖିଛନ୍ତି। ଯେଉଁ ଦ୍ରୋଣ ଧରା କୃଷ୍ଣ ସୁତାପା ଏମାନେ ଦେବ ଲୋକରେ, ଆଚ୍ଛା ଏମାନେ ଯେଉଁ ଭାବ ଗୁଡ଼ା ପ୍ରାପ୍ତ ହୋଇଛନ୍ତି, ଏଇଟା ତ ନିତ୍ୟସିଦ୍ଧ ଭାବ ନା, ଏମାନେ କାମନା କରିଛନ୍ତି ନିତ୍ୟସିଦ୍ଧ ନନ୍ଦ ଯଶୋଦା ସେ ସବୁ ସମୟରେ କୃଷ୍ଣ ଯେଉଁଠି ପୂର୍ଣ୍ଣ ବ୍ରଜେଶ୍ୱର କୃଷ୍ଣ ଯେଉଁଠି ଅଛନ୍ତି ନନ୍ଦ ଯଶୋଦା ସେଇଠି ଅଛନ୍ତି, ଏମାନେ ତାଙ୍କର ଅଂଶ, ଏମାନେ ଇଚ୍ଛା କରିଥିଲେ କୃଷ୍ଣଙ୍କ ପୁତ୍ର ରୂପରେ ପାଇବା ପାଇଁ, ଏମାନେ ତାଙ୍କ ଶରୀରରେ ଆବିଷ୍ଟ ହେଲେ। ସବୁବେଳେ ଏଇ ସିଦ୍ଧାନ୍ତ ଆପଣ ନେଇକି ଯିବେ, ଯେତେବେଳେ ଭଗବାନ ଏ ବ୍ରହ୍ମାଣ୍ଡ ଲୀଳା ଶେଷ କରିବେ ସେମାନେ କୁଆଡ଼େ ଯିବେ? ନା ଦ୍ରୋଣଧରା ତାଙ୍କୁ ପୋଷ୍ଟ ମିଳିବ, ଗୋଲ ବୃନ୍ଦାବନରେ ପିତାର ପୋଷ୍ଟ ଅନନ୍ତ କୋଟି ପିତା ପୋଷ୍ଟ ଅଛି, କିନ୍ତୁ ମେନ୍ ପୋଷ୍ଟର ହେଡ୍ ପୋଷ୍ଟର ରହିଲେ ନନ୍ଦ ମହାରାଜ, ତାଙ୍କ ଅଣ୍ଡରରେ କେତେ ଲକ୍ଷ ଲକ୍ଷ ଭକ୍ତ ଅଛନ୍ତି ପିତାର ରୋଲ୍ କରୁଛନ୍ତି। ପିତାର ରୋଲ୍ ମାନେ କୃଷ୍ଣଙ୍କର ଯାହା ସବୁ ଦରକାର ସେ ସେବାର ପରିପାଟି ପାଇଁ, ମାନେ ଗୋଲକ ବୃନ୍ଦାବନ ଲେଟର୍ ବୁଝିବା ପାଇଁ ବହୁତ ସହଜ ଜିନିଷ, ଯେଉଁଟା କି ଚିନ୍ତା କରିପାରେ ଅନନ୍ତ କୋଟି ଭକ୍ତ ତ ଚିନ୍ତା କରୁଛନ୍ତି କୃଷ୍ଣଙ୍କୁ ପୁତ୍ର ରୂପରେ ପାଇବା ପାଇଁ, ତାହେଲେ କେତେ ମା ପୋଷ୍ଟ କେଉଁଠି? ନା ସମସ୍ତେ ଯଶୋଦା ମାଙ୍କ ଅଣ୍ଡରରେ ରହି ସେଠି ସେବାର ଭାବ ନାହିଁ, ଏବଂ ଭଗବାନ କୃଷ୍ଣ ଯେଉଁ ଯେଉଁ ବ୍ରହ୍ମାଣ୍ଡକୁ ଯିବେ ଆପଣ ବି ସେଇ ସେଇ ବ୍ରହ୍ମାଣ୍ଡରେ ଯାଇକି ଲୀଳା କରିବେ। ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଅନନ୍ତ କୋଟି ଏଭଳି ଭାବରେ ଲୀଳା ଚାଲିଛି, ଏବଂ ଗୋଲକ ବୃନ୍ଦାବନ ଲୀଳା ଚାଲିଛି, ପୋଷ୍ଟ ସେଠି ମାନେ ଚିନ୍ତା କରିବା କଥା ନାହିଁ, ମୁଁ ଗଲେ ମୁଁ ସେଠି କ'ଣ କରିବି, ପୁରା ଫୁଲ୍ ଏମିତି ନାହିଁ ଯେ ଗଭର୍ଣ୍ଣମେଣ୍ଟ ବନ୍ଦ କରିଦେଉଛି, ଯେମିତି ନା ଆମର ଆପାର୍ଟମେଣ୍ଟ ନାହିଁ, ଭଗବାନ ତ ଚାହୁଁଛନ୍ତି ମୁଁ ସବୁ ଆପାର୍ଟମେଣ୍ଟ ଦେଇଦେବି। ମୁଁ ଗୋଟେ ଗୋଟେ ଲୀଳା କଥା ମନେ ପଡ଼ିଲା, ଚୈତନ୍ୟ ମହାପ୍ରଭୁ ଯେତେବେଳେ ହରିଦାସ ଠାକୁର ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣ ଏ ବ୍ରହ୍ମାଣ୍ଡରୁ, ନା ହରିଦାସ ଠାକୁର ନାହିଁ ବାସୁଦେବ ବିପ୍ର, ପ୍ରଭୁ ମୁଁ ପ୍ରାର୍ଥନା କରୁଛି ମୋତେ ସବୁ ପାପ ଆପଣ ଦେଇ, ମୋ ପାପ ଜଗତର ସମସ୍ତ ପାପକୁ ମୁଁ ବହନ କରିବି, ଆପଣ ସମସ୍ତ ଜୀବକୁ ଉଦ୍ଧାର କରିଦିଅନ୍ତୁ। ମହାପ୍ରଭୁ କହିଲେ ହଁ ତୁମ ପ୍ରାର୍ଥନା କୃଷ୍ଣ ନିଶ୍ଚୟ ସ୍ୱୀକାର କରିବେ, କୃଷ୍ଣ ଚାହିଁଲେ କୃପା କରିକି ସମସ୍ତଙ୍କୁ ନେଇଯିବେ। ତ ତାହେଲେ ମହାପ୍ରଭୁ ସ୍ୱୀକାର କଲେ, ତାହେଲେ ଆପଣ କୁହନ୍ତୁ ମହାପ୍ରଭୁ ଯେତେବେଳେ ବ୍ରହ୍ମାଣ୍ଡରେ ଲୀଳା ସାରିଗଲେ ତାହେଲେ ଏ ଜଗତରେ ସମସ୍ତେ ଉଦ୍ଧାର ପାଇଛନ୍ତି କି ନାହିଁ? ପ୍ରକୃତରେ ମହାପ୍ରଭୁ 500 ବର୍ଷ, ମହାପ୍ରଭୁ ଯେତେବେଳେ ଏଠି ଲୀଳା ସାରିକି ଗଲେ ଏ ବ୍ରହ୍ମାଣ୍ଡ ପୁରା ବିଲକୁଲ ଫାଙ୍କା ଥିଲା, ଯେତେ ଥିଲେ ସମସ୍ତେ ପଳେଇଛନ୍ତି। ତାହେଲେ ପ୍ରଶ୍ନ ଆସିଛି, ଏ ଆମେ ଯେଉଁ ବର୍ତ୍ତମାନ ସବୁ ଅଛେ, କାହିଁ ଆମେ ଅଲଗା ବ୍ରହ୍ମାଣ୍ଡରେ ବର୍ତ୍ତମାନ ଟ୍ରାନ୍ସଫର ହେଇକି ଆସିଛେ? କମ୍ ସେ କମ୍ ମହାପ୍ରଭୁ ଯେଉଁ ବ୍ରହ୍ମାଣ୍ଡରୁ ଉଦ୍ଧାର କରିଛନ୍ତି, ଆମେ ସେ ବ୍ରହ୍ମାଣ୍ଡରେ ବର୍ତ୍ତମାନ ଚାନ୍ସ ପାଇଛେ, ଲୀଳା ଶୁଣୁଛେ, କେଡ଼େ ବଡ଼ ଭାଗ୍ୟ। ମହାପ୍ରଭୁ ଯେତେବେଳେ ଯାଇଛନ୍ତି କାହାକୁ ରଖିନାହାନ୍ତି, ସମସ୍ତେ ବ୍ରହ୍ମାଣ୍ଡ ଫାଙ୍କା କରିଦେଇଛନ୍ତି, ସବୁ ସମସ୍ତଙ୍କୁ ନେଇଯାଇଛନ୍ତି ସାଙ୍ଗରେ। କାରଣ ବାସୁଦେବ ଘୋଷ ବିପ୍ର ପ୍ରାର୍ଥନା କରିଛନ୍ତି ନା, ପ୍ରଭୁ ହଁ ତୁମ ପ୍ରାର୍ଥନା କୃଷ୍ଣ ସ୍ୱୀକାର କରି, ଆମେ ଅଲଗା ବ୍ରହ୍ମାଣ୍ଡରେ ବର୍ତ୍ତମାନ ଆସିଛି, ଏ ଅନନ୍ତ ଗୋଟିଏ ବ୍ରହ୍ମାଣ୍ଡ ଅଛି। ଇଏ ହିଁ ପ୍ରକୃତରେ ଭଗବାନଙ୍କର ଲୀଳା, ଏଇଟା ଅସମ୍ଭବ କିଛି ନାହିଁ। ତେଣୁ ଗୋଲୋକ ବୃନ୍ଦାବନରେ ଏଭଳି ଅନନ୍ତ ଲୀଳା ଚାଲିଛି। ତେଣୁ ସିଦ୍ଧାନ୍ତ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ଦ୍ରୋଣ ଆଉ ଧରା ଏ କାମନା କରିଥିଲେ, ଏ ନିତ୍ୟସିଦ୍ଧ ବ୍ରଜରେ ଯିଏ ପରିକର ପିତାମାତା ରୋଲ୍ କରୁଛନ୍ତି, ନନ୍ଦ ଆଉ ଯଶୋଦା ତାଙ୍କ ସ୍ୱରରେ ଆବିଷ୍ଟ ହେଇ ପିତାମାତାର କାର୍ଯ୍ୟ କଲେ। ଆଚ୍ଛା, ବର୍ତ୍ତମାନ କହୁଛନ୍ତି, ନାୟମ୍ ସୁତପ ଭଗବାନ ଦେହି ନାମ ଗୋପିକା ସୁତଃ ଜ୍ଞାନୀ ନାମ ଚ ଆତ୍ମଭୂତାନମ ଯଥା ଭକ୍ତିର ମତାମିହ। ମୁଁ ଆଉ ଟିକା ବିଶେଷ କହିବିନି, ପୁଣି ସିଦ୍ଧାନ୍ତ ଦେଉଛନ୍ତି, ବ୍ରହ୍ମାଦି ପାଇଲେନି, ଶିବଜୀ ପାଇଲେନି, ଆଉ ଲକ୍ଷ୍ମୀ ପାଇଲେ, ପୁଣି ଆଉ ତିନି ଜଣ ସହିତ ତୁଳନା କଲେ, ଯେ ନାୟମ୍ ସୁଥାପା ସୁଥାପ ସୁଥାପ ଅର୍ଥ ମାନେ ସହଜରେ ଲାଭ କରିବା। ଭଗବାନ ଏତେ ସହଜରେ ଲାଭ ହୁଅନ୍ତି ନା କାହା ଦ୍ୱାରା? ଦେହି ନାମ, ଯିଏ ଦେହି ଦେହି ମାନେ ଯିଏ ଖୁବ୍ ତପସ୍ୟା କରୁଛି। ଗୋସ୍ୱାମୀ ବହୁତ ଟୀକା ଦେଇଛନ୍ତି ଏଠି, କହୁଛନ୍ତି ଅୟମ୍ ଯୋଗିନାମ ସୁତ ଭଗବାନ ଦେହିତ୍ୱେକ ଅଭିମାନବତାମ ତପ ଆଦି ବି ନ ସୁତାପା। ଦେହି ନାମ ମାନେ ଯିଏ ତପସ୍ୟା କରୁଛନ୍ତି କିନ୍ତୁ ଅଭିମାନ ଅଛି ଭଗବାନ ପାଇବା ପାଇଁ, ସେମାନଙ୍କ ପାଇଁ ଭଗବାନ ସୁଲଭ ନୁହନ୍ତି। ଯୋଗ ତପର ଅଭିମାନ ଅଛି ସେମାନେ ପାଇପାରେ ଦେହି ନାମ। ଆଚ୍ଛା, କିନ୍ତୁ କଦାଚିତ ତଦଭକ୍ତ ସଙ୍ଗ ଯଦି ସାତ ତଦା କ୍ରମ ସେବା ପ୍ରାପ୍ତ, ଯଦି କିଏ କହିପାରନ୍ତି ତାହେଲେ ସେମାନଙ୍କର ଉଦ୍ଧାର କେମିତି ହେବ? ଯିଏ ଚାହୁଁଛନ୍ତି ମୁକ୍ତି ହେବା ପାଇଁ କିନ୍ତୁ କୃଷ୍ଣଙ୍କୁ ସେ ପାଇପାରୁନାହାନ୍ତି, ଯଦି ଭକ୍ତ ସଙ୍ଗ କରନ୍ତି, ଯଦି ଏଇଭଳି ଦେହି ଲୋକ ତପସ୍ୟା କରୁଛନ୍ତି ଯୋଗ କରୁଛନ୍ତି ଯଦି ଭକ୍ତ ସଙ୍ଗ କରନ୍ତି କୃଷ୍ଣଙ୍କ ପ୍ରତି ତାଙ୍କର ପ୍ରୀତିଜାତ ହେବ। ଆଚ୍ଛା, ନା ସୁତାପା ଭଗବାନ ଏଭଳି ଅନନ୍ୟ ଲଭ୍ୟ ନୁହନ୍ତି, ସୁଲଭ ନୁହନ୍ତି। ପ୍ରଥମେ ଦେହି ନାମ, ତାପରେ କହୁଛନ୍ତି ଜ୍ଞାନୀ ନାମ। ଜ୍ଞାନୀ ଜ୍ଞାନୀ କହୁଛନ୍ତି ଦେହାଦି ଅତିରିକ୍ତ ଜ୍ଞାନବତାମ ଆତ୍ମଭୂତାନାମ ତଦ୍ ବିଜ୍ଞାନମ ବତାମ ଅପି ନ ସୁତାପା। ଯେଉଁମାନେ ଜ୍ଞାନୀ ସେମାନେ ଦେହ ଧାରଣାରେ ବି ନଥାନ୍ତି, ଦେହ ଧାରଣାରେ ଉଦ୍ଧାର ଥାନ୍ତି, ଆତ୍ମସ୍ଥିତିରେ ରହିଲେ ମଧ୍ୟ ବି ଜଣେ ଭଗବାନଙ୍କୁ ଏତେ ସୁଲଭରେ ପାଇପାରିବେନି। ଏବଂ ଶେଷରେ କହୁଛନ୍ତି ଚ ଜ୍ଞାନୀ ନାମ ଚ ଆତ୍ମଭୂତାନ। ଆତ୍ମଭୂତାନ ମାନେ ଚକ୍ରତିପାତ କହୁଛନ୍ତି ପୂର୍ବରେ ଯେଉଁ ତିନି ଜଣଙ୍କ ନାଁ କୁହାଗଲା, ବ୍ରହ୍ମା ଶିବ ଲକ୍ଷ୍ମୀ, ଏମାନେ ଦୁଇଥରଙ୍କ କଥା କୁହାଗଲା, ଏମାନଙ୍କ ପାଇଁ ବି ଭଗବାନ ସୁଲଭ ନୁହନ୍ତି। ଭକ୍ତ ପାଇଁ ଯେତେ ସୁଲଭ, ଭକ୍ତ ପାଇଁ ହିଁ ଭଗବାନ ସୁଲଭ। ଏବଂ ବର୍ତ୍ତମାନ ଆଉ ଦୁଇଟି ଶ୍ଳୋକ ରହିଲେ, ଦୁଇଟି ନା, ହଁ ଦୁଇଟି ଶ୍ଳୋକ ରହିଲେ ବର୍ତ୍ତମାନ, ଠିକ୍ ଅଛି। କାଲି ମୁଁ ଭାବୁଛି ୟାର ସିଦ୍ଧାନ୍ତ ମୁଁ କାଲିକି ହିଁ 15 ମିନିଟ୍ କହିଲା ପରେ ଆମର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବ, ଯେ ପ୍ରକୃତରେ ଆମକୁ କିଭଳି ଭାବନାଟା ଆକ୍ଚୁଆଲି ଜିଷ୍ଟଟା କ'ଣ, ଜିଷ୍ଟଟା ଆପଣ ଶୁଣିଲେ ସବ ଆକ୍ଚୁଆଲି ଶେଷ ସିଦ୍ଧାନ୍ତ ହେଉଛି କିଭଳି ଆମେ ପ୍ରଭୁଙ୍କୁ ପାଇବା, କେବଳ ସାଧୁସଙ୍ଗର, କେବଳ ସାଧୁସଙ୍ଗ କରି କିଭଳି ମାନେ ରାଗାନୁଗା ଭକ୍ତି ସ୍ତରକୁ ଯିବା, ଆସକ୍ତି ଆସିବ ସ୍ୱାଭାବିକ ଭଗବାନ ପ୍ରତି ଆସକ୍ତି, ଯେଭଳି ସ୍ୱର ପ୍ରତି ଆମର ସ୍ୱାଭାବିକ ଆଟାଚମେଣ୍ଟ ଅଛି, ସ୍ୱାଭାବିକ ଭୋକ ଲାଗିଲା ମାନେ ଖାଦ୍ୟଟା ଖୋଜୁଛେ, ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ଯେଭଳି ସ୍ୱାଭାବିକ। ଭଗବାନ ଗୀତାରେ କହିଲେ ସତନ୍ତଂ କୀର୍ତ୍ତନ୍ତମାମ ଯତନ୍ତ ଚତୁର୍ଦ, ସତତ କୀର୍ତ୍ତନ କର, କିନ୍ତୁ ମଙ୍ଗଳ ଆଳତିରେ ଆସିକି କୀର୍ତ୍ତନ କରିବାକୁ ଇଚ୍ଛା ମାନେ ପୁଣି ବି ଆସିକି 22 ବାଜରେ ବସୁଛି, ହଉଛି ନା? ଗୁରୁ ପୂଜା ହେଉଛି ମୁଣ୍ଡଟେ ମାରିଦେଇକି ଆସିକି ବାହାରକୁ ମାନେ ମୁଁ କ୍ରିଟିସାଇଜ୍ କରିକି କହୁନି, ଆମର ବି ବେଳେ ବେଳେ ଇଚ୍ଛା ହୁଏ କେମିତି କୀର୍ତ୍ତନଟା ଶୀଘ୍ର ସରିଯାଆନ୍ତି। ଆକ୍ଚୁଆଲି କାହିଁକି ନା ଆମର ସବୁ ଆଟାଚମେଣ୍ଟ, ଶାରୀରିକ ଆଟାଚମେଣ୍ଟ ଅଛି, ମାନସିକ ସ୍ଥିତିରେ ଆମେ ଅଛେ। ସତନଂ କୀର୍ତ୍ତୟନ୍ତମ୍ ଭଗବାନ, ସବୁବେଳେ କୀର୍ତ୍ତନ କର, ଏ ସୁଲଭ ନାହିଁ, ମନ ଚାହୁଁନି, ଇନ୍ଦ୍ରିୟମାନେ ଆମକୁ ଫୋର୍ସଫୁଲି ଆମକୁ ଦୂରେଇ ନେଇ ପଳାଉଛନ୍ତି, ଏସବୁ ସ୍ୱାଭାବିକ ଅବସ୍ଥା ଆମର ହେଇଯାଉଛି ନା। କିନ୍ତୁ ସର୍ବାଧିକ ସ୍ୱାଭାବିକ ଅବସ୍ଥା ହେଉନି, ଭୋକ ଲାଗିଲା ବେଳେ ତ ଆମେ କେହି କହୁନି ନା ଆମ ବର୍ତ୍ତମାନ ମୁଁ ଖାଇବାକୁ ଦେବିନି, କେହି ମନକୁ କହୁଛି, ନିଶ୍ୱାସ ପ୍ରଶ୍ୱାସ ନେଲାବେଳେ କେହି କହୁଛି ନା ମୁଁ ବର୍ତ୍ତମାନ ପାଞ୍ଚ ମିନିଟ୍ ପାଇଁ ଦଶ ମିନିଟ୍ ପାଇଁ ନେଇଯିବି ନିଶ୍ୱାସ ଆଉ ଛାଡ଼ିବିନି ରଖିଦେବି, ସବୁ ପାଇଁ ଟାଇମ୍ ଟେବୁଲ୍ ରଖାହେଉଛି। କିନ୍ତୁ ଭକ୍ତି ପାଇଁ କଲାବେଳକୁ ଏ ଶରୀର ଆମକୁ କୋପରେଟ୍ କରୁନି, ମନେନ୍ଦ୍ରମାନେ ଆମକୁ କୋପରେଟ୍ କରୁନାହାନ୍ତି, ସ୍ୱାଭାବିକ ହେବା ଦରକାର। ଏ ସ୍ୱାଭାବିକ ଭକ୍ତିଟା ରାଗାନୁଗା ଭକ୍ତି କୁହାଯାଏ, ରାଗାନୁଗା ଭକ୍ତି ଗୋଟେ ମେଥଡ଼ ନୁହେଁ, ଏଇଟା ସବୁ ସମୟରେ ମନେ ରଖିବେ। ପ୍ରମାଣ ମହାପ୍ରଭୁ ପ୍ରମାଣ ଦେଉଛନ୍ତି, ରାଗାତ୍ମିକା ଭକ୍ତି ମୁଖ୍ୟା ବ୍ରଜବାସୀ ଜନ, ରାଗାତ୍ମିକା ଭକ୍ତି ମୁଖ୍ୟା ବ୍ରଜବାସୀ ଜନେ, ତାର ଅନୁଗତ ଭକ୍ତି ରାଗାନୁଗା ନାମେ, ତାର ଅନୁଗତ ଭକ୍ତି ରାଗାନୁଗା ନାମେ। ସହଜିଆ ମାନେ ବହୁତ ଅଛନ୍ତି, ସେ ଭାବନ୍ତି ଆମେ ଯଶୋଦା ମାତା ହେଇଯିବୁ, ଆମେ କୃଷ୍ଣ ହେଇଯିବୁ, ନା ଆମେ ନନ୍ଦମାର, ନା ନା, ରାଗାତ୍ମିକା ଭକ୍ତି ମୁଖ୍ୟା ବ୍ରଜବାସୀ ଜନ, ଯେଉଁ ନିତ୍ୟ ସିଦ୍ଧ ପରିକର ଅଛନ୍ତି ତାଙ୍କର ଭକ୍ତିଟାକୁ ରାଗାତ୍ମିକା ଭକ୍ତି କୁହାଯାଏ। ସୁଦାମା ସୁବଳ ଯେତେ ନିତ୍ୟ ଫିକ୍ସ ପୋଷ୍ଟରେ ଅଛନ୍ତି, ନନ୍ଦ ଯଶୋଦା ଅଷ୍ଟସଖୀ, ଏମାନଙ୍କର ଅନୁଗ ଯେଉଁମାନେ, ତାର ଅନୁଗତ ଭକ୍ତି ରାଗାନୁଗା ନା, ତାଙ୍କର ଅନୁଗତ ମୋର କିଭଳି ତାଙ୍କ ଅନୁଗତରେ ମୁଁ ସେବା କରିବି, ଏଇଟାକୁ ରାଗାନୁଗା, ଏଇଟା ସ୍ୱାଭାବିକ ଆସିବ, ଯେଭଳି ସ୍ୱାଭାବିକ ଆମର ଦେହ ପ୍ରତି ଆଟାଚମେଣ୍ଟ ଆସୁଛି ସ୍ୱାଭାବିକ ହେଇଯିବ, ଯେଭଳି ନିଶ୍ୱାସ ପ୍ରଶ୍ୱାସ ବିନା ଆମ ଶରୀର ବଞ୍ଚିପାରିବ ନା, ସେତେବେଳେ ଭଗବାନଙ୍କ ଚିନ୍ତା ବିନା ଆମ ଶରୀର ବଞ୍ଚିପାରିବ ନା, ପ୍ରାଣ ଚାଲିଯିବ। ଲକ୍ଷଣ କ'ଣ ଜଣେ କେମିତି ମେଥଡ଼ରେ କହିବେନି ମୁଁ ରାଗାନୁଗା ଭକ୍ତି ଯାଜନ କରୁଛି, ନା ଭକ୍ତିରେ କୌଣସି ଚିଟିଂ ଜିନିଷ ନାହିଁ, ବିଲକୁଲ କ୍ଲିଅର ଆଇଡିଆ କେମିତି ଜାଣିବେ ଇଏ ରାଗାନୁଗା ଭକ୍ତି ସ୍ତରରେ ଅଛି ବୋଲି। ଏହାର ସ୍ୱରୂପ ଲକ୍ଷଣ କ'ଣ, ତଟସ୍ଥ ଲକ୍ଷଣ କ'ଣ, ସ୍ୱରୂପ ଲକ୍ଷଣ କାହା କୁହାଯାଏ ଭୁଲିଯାଉଛୁ, ସବୁ ସମୟରେ ଏଇ ଦୁଇଟା ଜିନିଷ, ଏଇ ଦୁଇଟା ଜିନିଷ ସବୁ ସମୟରେ, ସାଧୁର ସ୍ୱରୂପ ଲକ୍ଷଣ କ'ଣ, ଭକ୍ତିର ସ୍ୱରୂପ ଲକ୍ଷଣ, ସବୁଥିରେ ସ୍ୱରୂପ ଲକ୍ଷଣ ତଟସ୍ଥ ଲକ୍ଷଣ। ସ୍ୱରୂପ ଲକ୍ଷଣ ମାନେ ଯେଉଁ ବସ୍ତୁରେ ସେ ତିଆରି ହୋଇଥାଏ, ଏବଂ ତଟସ୍ଥ ଲକ୍ଷଣ ମାନେ ଯେଉଁ ଲକ୍ଷଣରୁ ଚିହ୍ନା ଯାଏ। ତେଣୁ ରାଗାନୁଗା ଭକ୍ତିର ସ୍ୱରୂପ ଲକ୍ଷଣ କ'ଣ, କେମିତି ଜାଣିବେ ଆ ନିକଟରେ ରାଗାନୁଗା ଭକ୍ତି ଅଛି ନା। ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ଇଷ୍ଟେ ଗାଢ ତୃଷ୍ଣା ରାଗେ ସ୍ୱରୂପ ଲକ୍ଷଣ, ଇଷ୍ଟେ ଗାଢ ତୃଷ୍ଣା ରାଗେ ସ୍ୱରୂପ ଲକ୍ଷଣ, ଇଷ୍ଟେ ଆବିଷ୍ଟତା ତଟସ୍ଥ ଲକ୍ଷଣ କଥନ, ଇଷ୍ଟେ ଆବିଷ୍ଟତା ତଟସ୍ଥ ଲକ୍ଷଣ କଥନ। କେଉଁଥିରେ ତିଆରି ହେଇଛି ରାଗାନୁଗା ଭକ୍ତିରେ, କେଉଁଥିରେ ତିଆରି ହେବ, ଆମେ ଅନୁକରଣ କରି ଯଶୋଦା ମାଙ୍କୁ ବା ଏସବୁ ଦ୍ୱାରା ହେଇପାରିବନି, କିଭଳି ଏ ଜିନିଷଟା ଆସିବ ଗୋସ୍ୱାମୀମାନେ କ'ଣ ସିଦ୍ଧାନ୍ତ ଦେଇଛନ୍ତି, କେବଳ ଗୋଟେ ଉପାୟ, ସାଧୁଗୁରୁଙ୍କ ଚରଣରେ ପ୍ରାର୍ଥନା କରିବାକୁ ପଡ଼ିବ, ଶ୍ରୀ ଗୁରୁ ଚରଣେ ରତି ଏଇ ସେଉ। ସେଥିପାଇଁ ପ୍ରଭୁପାଦ କେବଳ ଏଇ ପ୍ରାର୍ଥନାଟାକୁ ସମଗ୍ର ବୈଷ୍ଣବ ସମାଜରେ ପ୍ରଭୁପାଦ ଗୋଟିଏ ରେକର୍ଡ଼ କଲେ ନା, ତୁମେ ପ୍ରତିଦିନ ଗୁରୁ ପ୍ରଣାମ ଗା, ଶ୍ରୀ ଗୁରୁ ଚରଣେ ରତି ଏଇ ସେ ଉତ୍ତମ ଗତି, ଶ୍ରୀକୃଷ୍ଣ ଚରଣ ରତି ଏଇ ସେ ଉତ୍ତମ ଗତି କହିଲେ ନା, ଶ୍ରୀ ଗୁରୁ ଚରଣେ ରତି ଏଇ ସେ ଉତ୍ତମ ଗତି। ସାଧୁ ଗୁରୁ ବୈଷ୍ଣବମାନଙ୍କ ଚରଣରେ ଆମର ଯେତେବେଳେ ରତି ଆସିବ, ଗୋସ୍ୱାମୀ ଆଚାର୍ଯ୍ୟ ବୃନ୍ଦଙ୍କ ଚରଣରେ ରତି ଆସିଯିବ, ନିଶ୍ଚିତ ଆମର ଆସକ୍ତି ସ୍ୱର ପ୍ରତି ଦୂର ହୋଇଯିବ, କୃଷ୍ଣ ଆସକ୍ତି ରାଗାନୁଗା ବଢ଼ିବ, ରାଗାନୁଗା ସ୍ୱାଭାବିକ ଆସକ୍ତି ଆସିବ, କୌଣସି ଟିଚିଂ ନେବା ଦରକାର ନାହିଁ, ଯେଭଳି ଆମ ସ୍ୱର ନେବା ପାଇଁ ସ୍ୱର ଆବଶ୍ୟକତା ପାଇଁ କୌଣସି ଟିଚିଂ ଦରକାର ନାହିଁ। କିଛି ଟିଚିଂ ନୁହଁ, ଶୁଆ ବି ଭୋକ ଲାଗିଲା ମାନେ ଖାଉଛେ, ଶୋଷ ଲାଗିଲା ମାନେ ଶୋଉଛେ, ଏ ପାଣି ପିଉଛେ, ନିଦ ଲାଗିଲା ମାନେ ଶୋଉଛେ, ସ୍ୱାଭାବିକ ହେଇଯିବ, ସେଭଳି ସ୍ୱାଭାବିକ ହେଇଯିବ ରାଗାନୁଗାଟା। ବର୍ତ୍ତମାନ କହୁଛନ୍ତି ସ୍ୱରୂପ ଲକ୍ଷଣ କ'ଣ, କେଉଁଥିରେ ରାଗାନୁଗା ଭକ୍ତିରେ ତିଆରି, ଇଷ୍ଟେ ଗାଢ ତୃଷ୍ଣା, ତୃଷ୍ଣା ମାନେ ଗାଢ ତୃଷ୍ଣା, ଇଷ୍ଟେ ଇଷ୍ଟ ବସ୍ତୁରେ ତୃଷ୍ଣା, ସବୁ ସମୟରେ ଅଭାବ, ମୁଁ କୃଷ୍ଣଙ୍କ ସେବା କରିପାରିଲି, ମୁଁ କୃଷ୍ଣଙ୍କ ଭଜନ କରିପାରିଲି, ମୋର ସମୟ ଗୁଡ଼ା ନଷ୍ଟ ହେଇଗଲା, ସବୁ ସମୟରେ ଇଏ ଏମିତି ନାହିଁ ଯେ ମୁଁ ରାଗାନୁଗା ଭଜନ କରୁଛି, ମୁଁ ଏ ଚିନ୍ତା କରୁଛି, ମୋ ମାନସରେ ଚିନ୍ତା କରୁଛି, ଏସବୁ ଜିନିଷ ନାହିଁ। ସବୁ ସମୟରେ ଗୋଟେ ମୁହୂର୍ତ୍ତ, ଯାହା ଚାଣକ୍ୟ ପଣ୍ଡିତଙ୍କୁ ଗୋଟେ ମୁହୂର୍ତ୍ତ ସମୟ ନଷ୍ଟ ହେଇଗଲା ମାନେ ସେ ତାର ପ୍ରାଣ ଚାଲିଗଲା। ପ୍ରଭୁପାଦ ଗୋଟେ କନ୍ଭରସେସନ୍ ଦେଖୁଥିଲି, ଜଣେ ଭକ୍ତ ବସିଛନ୍ତି, ପ୍ରଭୁପାଦ ଡୋଣ୍ଟ ୱେଷ୍ଟ ୟୋର ଭେଲ୍ୟୁବଲ୍ ଟାଇମ୍, ଡୋଣ୍ଟ ୱେଷ୍ଟ ୟୋର ଭେଲ୍ୟୁବଲ୍ ଟାଇମ୍, ଆଟ୍ଲିଷ୍ଟ ୟୁ ମେମୋରାଇଜ୍ ଗୀତା ଶ୍ଲୋକ, ପ୍ରଭୁପାଦ କହୁଛନ୍ତି। ପ୍ରଭୁପାଦ କହୁଛନ୍ତି ହ୍ୱେନ୍ ଏଭର୍ ୟୁ ଗେଟ୍ ଲିଜର୍ ଟାଇମ୍ ୟୁ ସୁଡ୍ ମେମୋରାଇଜ୍ ଗୀତା ଶ୍ଲୋକ, ପ୍ରଭୁପାଦ କହୁଛନ୍ତି। ଏଗୁଡ଼ାକ ଆମକୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ, ଜଣକୁ କାହିଁକି ଗୀତା ପଢ଼ିବାକୁ ପଡ଼ିବ, ଜଣେ କାହିଁକି ଭାଗବତ ପଢ଼ିବାକୁ ପଡ଼ିବ, ଏ ସ୍ୱାଭାବିକ। ପ୍ରଭୁଙ୍କ କାର୍ଯ୍ୟ ରହିଲେ ଦିନେ ଦିନେ ସମୟ ଆସିବ, ଆମକୁ ପ୍ରଭୁଙ୍କ କାର୍ଯ୍ୟ ମାନେ ଆମକୁ କିଛି ଭଲ ଲାଗିବନି। ପ୍ରଭୁପାଦ କହୁଛନ୍ତି ଆଟ୍ଲିଷ୍ଟ ମୋତେ ଲିଜର୍ ସମୟ ପାଉଛ, ଗୀତା ଭାଗବତ ଶ୍ଲୋକଗୁଡ଼ାକ ମନେ ରଖ, ସ୍ମରଣ ରଖ, ଭାଲ୍ୟୁବଲ୍ ସମୟକୁ ନଷ୍ଟ କର ନା। ସେଥିପାଇଁ ଇଷ୍ଟେ ଗାଢ଼ ତୃଷ୍ଣା, ଗାଢ଼ ତୃଷ୍ଣା, ଆମର ତୃଷ୍ଣା ଅଛି, ଗାଢ଼ ନୁହେଁ। ମନ୍ଦିରକୁ ଆସିଗଲା ପରେ, ଭଗବାନଙ୍କୁ ଦର୍ଶନ କଲା ପରେ, ଟିକେ କୀର୍ତ୍ତନ ଭଲ କୀର୍ତ୍ତନ ହେଇଗଲା ପରେ, ଟିକେ ହଁ ପ୍ରଭୁଙ୍କ ପାଇଁ ଏଇଟା ମୁଁ କରିବି, ପୁଣି ସେ ତୃଷ୍ଣାଟା ବିଷୟ ତୃଷ୍ଣା ସହିତ ମିଶିଗଲା ପରେ ପୁଣି ଜିରୋ ହେଇଯାଉଛି, କି ସମୟ ପାଇଁ ଆସୁଛି, କି ସମୟ ପଳାଉଛି। କିନ୍ତୁ ସେ ସମୟରେ ଗାଢ଼ ତୃଷ୍ଣା, ତା ବିନା ରହିପାରିବା ନା। ଇଷ୍ଟେ ଗାଢ଼ ତୃଷ୍ଣା ରାଗରେ ସ୍ୱରୂପ ଲକ୍ଷଣ, ଏଇଟା ସ୍ୱରୂପ ଲକ୍ଷଣ, ଏଥିରେ ତିଆରି। ସେତେବେଳେ ସରର ଚିନ୍ତା, ଖାଇବା ପିଇବା ଏସବୁ କିଛି ନଥାଏ। ଗୋସ୍ୱାମୀମାନଙ୍କୁ ଦେଖନ୍ତୁ, କିଛି ଭୋଜନ, କିଛି ସରର ଧାରଣାରୁ ଉର୍ଦ୍ଧ୍ୱରେ ବିଲକୁଲ। ଆଚ୍ଛା ତଟସ୍ଥ ଲକ୍ଷଣ କ'ଣ, ସ୍ୱରୂପ ଲକ୍ଷଣ ତମେ ଜାଣିପାରିବାନି, ସେ କିଭଳି ଚିନ୍ତା ଚାଲୁଛି, ବୁଲୁଛି, ଜପ କରୁଛି, ସେ କିଭଳି ଅବସ୍ଥାରେ ଆମେ ଚିହ୍ନିପାରିବାନି। ଏଇଟା ଭିତର କଥା ନା, ସେ କିଭଳି ଆବିଷ୍ଟତା ତୃଷ୍ଣା ତାର ଅଛି ଆମେ କେମିତି ଜାଣିବା। ବାହାର ଲକ୍ଷଣ ଧରା ପଡ଼ିଯିବ, ବାହାର ଲକ୍ଷଣ କ'ଣ, ବାହାର ଲକ୍ଷଣଟାକୁ ତଟସ୍ଥ ଲକ୍ଷଣ କୁହାଯାଏ। ଇଷ୍ଟେ ଆବିଷ୍ଟତା ତଟସ୍ଥ ଲକ୍ଷଣ କଥା, ଇଷ୍ଟରେ ଆବିଷ୍ଟତା, ଆବିଷ୍ଟ ମାନେ ସବ ସମୟରେ ତାର ମନଟା ସେଭଳି, ଯେଭଳି ପ୍ରହ୍ଲାଦ ମହାରାଜଙ୍କ କଥା ମୁଁ ଆପଣଙ୍କୁ କହୁଥିଲି, କ୍ରୀଡ଼ନକ ପଡ଼ିଥିବ, ସାଙ୍ଗ ପିଲାମାନେ ଠିଆ ହେଇଥିବେ, ଜଡ଼ବତ, ଇଏ ଆକୁ ଆବିଷ୍ଟତା କୁହାଯାଏ। ଏମିତି ନା ଯେ ଚବିଶ ଘଣ୍ଟା ପ୍ରଜଳପ କରୁଥିବି, ସବୁକିଛି କରୁଥିବି, ମୋର ଇଷ୍ଟର ଆବିଷ୍ଟତା ଅଛି, ସଂସାର କର୍ମ କରୁଥିବି, ଇଏ କି ଆବିଷ୍ଟତା ନା। ଭକ୍ତି ପରେ ସାନୁଭବ ଅନ୍ୟତ୍ର ବିରକ୍ତି ସାହ, ଭକ୍ତିର ଲକ୍ଷଣ ତିନିଟା ଜିନିଷ, ଭକ୍ତି ହେଲା ମାନେ ଅନ୍ୟ ଜିନିଷରେ ବିରକ୍ତି ଫାଷ୍ଟ, ଅନ୍ୟ ଜିନିଷ ଯେତେବେଳେ ଆଟାଚମେଣ୍ଟ ଅଛି ମାନେ ଥର୍ମୋମିଟର ମାପି ନିଅନ୍ତୁ ମୋର ଭକ୍ତି କେତେ ପରସେଣ୍ଟେଜ୍ ଅଛି। ଭକ୍ତି ମେଜରମେଣ୍ଟ କରିବା ପାଇଁ କାହାକୁ ଦେଖିବା ଦରକାର ନାହିଁ, ନିଜ ନିଜ ହାତରେ ନିଜ ମେଜରମେଣ୍ଟ ସବୁ ଭାଗବତ ଦେଇଦେଇଛନ୍ତି, ଇଏ ବହୁତ ସୂକ୍ଷ୍ମ ଜିନିଷ। ତେଣୁ ଆର୍ଟିଫିସିଆଲ ରୋଲ୍ ଆମର ବିଲକୁଲ ଦରକାର ନାହିଁ, ଆମ ଲାଇନ୍ରେ ପୁରା ପୁରା ଖୋଲା ଅନ୍ତର। ସେଥିପାଇଁ ପ୍ରଭୁପାଦ ଯେତେବେଳେ ଭକ୍ତି ସଞ୍ଚୟନ କଲେ, ଆଗେ ଭକ୍ତି ବିନୋଦ ଠାକୁର ଆଉ ନରୋତ୍ତମ ଦାସ ଠାକୁର ସବୁ ତାଙ୍କ ପ୍ରାର୍ଥନା ଗାଇଛନ୍ତି, ନିଜେ ପ୍ରଭୁପାଦ ଗାଇଛନ୍ତି, ଆଉ ସେଇଟାକୁ ଆଲାଉ କଲେ। ଆମେ ବଦ୍ଧଜୀବ କଣ୍ଡିସନ ସୋଲ୍, ଆମର ପୁରା ମାନେ ଯା କହନ୍ତି ବିଷୟ ବାସନାରେ ପୁରା ହୃଦୟ ଭରପୁର ହେଇକି ରହିଛି, ଅନନ୍ତ କାମନା ହୃଦୟ ମାଝେ ମୋର ହୃଦିଦମ୍ଭ ପରାୟଣ, ଏଇଟା ପୁରା ଆମର ରୋଲ୍, ଏଗୁଡ଼ାକ ଆମର ଆକ୍ଚୁଆଲି ଏଇଟା ଆମ ରୋଲ୍, ଆଉ ଆର୍ଟିଫିସିଆଲ ରୋଲ୍ କରି ଚଳିବନି। କୁଆଡ଼େ ଯାଇକି ରାଗାନୁଗା ଭକ୍ତି ରହିଲାଣି, କେବଳ ସାଧୁ କୃପା, ମହତରେ କୃପା ବିନା କୌଣ କର୍ମେ ଭକ୍ତି ନ, ଓନ୍ଲି ମର୍ସି, ଓନ୍ଲି ମର୍ସି, ଗୁରୁଦେବ ସବ ସମୟରେ ଓନ୍ଲି ମର୍ସି। ତେଣୁ ଇଷ୍ଟେ ଆବିଷ୍ଟତା ତଟସ୍ଥ ଲକ୍ଷଣ ଗଠନ, ସବୁବେଳେ ଆବିଷ୍ଟତା ରହୁଥିବେ, ସେ ଯାହା କାର୍ଯ୍ୟ ସଂସାର କାମ କଲେ ବି ଘରଦ୍ୱାର କାମ। ମହାପ୍ରଭୁ ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ସେଇଆ କହିଲେ ନା, ରୂପ ସନାତନ ପ୍ରାର୍ଥନା କଲେ, ପ୍ରଭୁ କିଭଳି ଆମର ଉଦ୍ଧାର ହେବ ଆପଣ କୁହନ୍ତୁ, ଆମେ ତ ରାଜାଙ୍କ ପାଖରେ ରହୁଛୁ। କ'ଣ ତାଙ୍କ ନା, ବାଦଶାହ, ହଁ ହୁସେନ ସାଙ୍ଗର ମନ୍ତ୍ରୀ, କିଭଳି ଆମେ ଭଜନ କରିବୁ। ମହାପ୍ରଭୁ କହିଲେ ନା, ଅସତୀ ନାରୀ ଯେଭଳି ତାର ସ୍ୱାମୀ ପାଖରେ ରୋଲ୍ କରେ, ତୁମକୁ ସେଭଳି ରୋଲ୍ କରିବାକୁ ପଡ଼ିବ। ସଂସାର ସହିତ ଭକ୍ତ ଏଭଳି ରୋଲ୍ କରିବ, ସଂସାରକୁ ଛାଡ଼ିପାରିବା ନା, କମ୍ ସେ କମ୍ ଏଇ ଲାଇଫ୍ଟାକୁ ତ ଆମେ ଛାଡ଼ିପାରିବା ନା, ଆମେ ଯେତେ ବଡ଼ ଭକ୍ତ ହେଲେ ବି ଏଇ ଜନ୍ମଟା ତ ଏଇଠି କଟେଇବାକୁ ପଡ଼ିବ ନା, ଏ ଜନ୍ମଟା କେଉଁଠି କଟେଇବା, ସଂସାର ଭିତରେ ନା ମାୟା ଭିତରେ ନା, ମାନେ ଏଇ ଲାଇଫ୍ ପରେ ଆମେ ଗଲେ ଯାଇକି ଏଇ ଲାଇଫ୍ଟା ପାଇଁ ତ ଏଇଠି ସଫରିଂ ହେବାକୁ ପଡ଼ିବ, କ'ଣ କରିବା ଉପାୟ କ'ଣ। ମହାପୁରୁଷ ସନାତନ ଗୋସ୍ୱାମୀ ଶିକ୍ଷା ଦେଲେ, ଅସତୀ ସ୍ତ୍ରୀ ଯେଭଳି ତା ସ୍ୱାମୀ ଆଗରେ ରୋଲ୍ କରେ, ତୁମେ ହୁସେନ ସାଙ୍ଗ ଆଗରେ ସେଇଭଳି ରୋଲ୍ କରିବ, ସଂସାର ଆଗରେ ସେମିତି ରୋଲ୍ କରିବାକୁ ପଡ଼ିବ। ଅସତୀ ସ୍ତ୍ରୀ ପ୍ରକୃତରେ ତ ସ୍ୱାମୀକୁ ଭଲ ପାଉନି, ତାର ମନଟା ପର ପୁରୁଷ ଉପରେ, ସେଭଳି ଭକ୍ତର ମନଟା ସବୁବେଳେ କୃଷ୍ଣଙ୍କ ଉପରେ ରହିବା ଦରକାର। ଆଉ ସଂସାର ପାଖରେ ତାର ନିଜ ସ୍ୱାମୀ ଯେମିତି ମାନେ ଡୁପ୍ଲିକେଟ୍ ରୋଲ୍ ଚଲେଇବା ଦରକାର, ଯେମିତି ନିଜ ସ୍ୱାମୀ ପ୍ରକୃତରେ ଭଲ ପାଉନି, କିନ୍ତୁ ମୁଁ ତୁମର ମୁଁ ରୋଷେଇ କରିଦେଉଛି ଖାଇବା, ସବୁ କର୍ମ କରୁଛି, କିନ୍ତୁ ମନ ତାର ପର ପୁରୁଷ ପାଖରେ। ଆମ ସେଭଳି ସଂସାର ସବୁ କର୍ମ କରିବାକୁ ପଡ଼ିବ, ମନଟା ତାଙ୍କ ପାଖରେ ରହିବାକୁ ପଡ଼ିବ। ଏ କ'ଣ ସହଜ ବସ୍ତୁ? ସେଇଟା ହେଉଛି ରାଗା ନୂଆ ଜିନିଷ, ଇଷ୍ଟି ଆବିଷ୍ଟତା, ତଟସ୍ଥ ଲକ୍ଷଣ କଥନ, ଇଏ ଆବିଷ୍ଟତା। ଠିକ ଅଛି, ତ ବହୁତ କଥାକୁ ସେମାନେ କହିଛନ୍ତି, ଆମେ ପୁଣି ମୂଳ ବସ୍ତୁକୁ ଫେରିଯିବା। ବର୍ତ୍ତମାନ 22 ଶ୍ଳୋକ, କୃଷ୍ଣସ୍ତୁ ଗୃହକୃତେଷୁ ବ୍ୟଗ୍ରାୟାମ ମାତରି ପ୍ରଭୁ ଅଦ୍ରାକ୍ଷିତ ଅର୍ଜୁନମ୍ ପୂର୍ବମ ଗୁହକ ଧନଦାତ୍ମଜୌ। ବର୍ତ୍ତମାନ ପ୍ରଜନ ଶେଷ କରିଦେଲେ, ବୁଝେଇଦେଲେ ନା ନନ୍ଦ ଯଶୋଦା ହେଉଛନ୍ତି ନିତ୍ୟସିଦ୍ଧ, ପୁଣି ନିତ୍ୟସିଦ୍ଧ ଭିତରେ ଗୋଲକ ତ ନିତ୍ୟସିଦ୍ଧ, ଗୋଲକ ଭିତରେ ପୁଣି ବାତ୍ସଲ୍ୟର ବାତ୍ସଲ୍ୟ ସାଧକ, ଏ ବାତ୍ସଲ୍ୟର ନିତ୍ୟସିଦ୍ଧ ଭକ୍ତ, କାରଣ ବାତ୍ସଲ୍ୟ ରସ ହେଉଛି ଦାସ୍ୟ ସଖ୍ୟଠାରୁ ଉର୍ଦ୍ଧ୍ୱରେ ନା, ତେଣୁ ସେ ନିତ୍ୟସିଦ୍ଧ ପରିକର। ଆଚ୍ଛା, ବର୍ତ୍ତମାନ କହୁଛନ୍ତି କୃଷ୍ଣସ୍ତୁ ଗୃହକୃତି ଏସୁ ବ୍ୟଗ୍ରୟା ମାତରି ପ୍ରଭୁ। ମା କ'ଣ କଲେ? କୃଷ୍ଣଙ୍କୁ ବାନ୍ଧି ଦେଇଛନ୍ତି, ବର୍ତ୍ତମାନ ବନ୍ଧା ହେଇକି କୃଷ୍ଣ ରହିଲେ, ବନ୍ଧା ହେଇକି ରୁହ, ବର୍ତ୍ତମାନ ଦୁଇଟା ଅଧ୍ୟାୟ ପରେ ଖୋଲା ହେବ। ସୁଖଦେବ ସାଙ୍ଗେ କୃଷ୍ଣଙ୍କୁ ବାନ୍ଧି ଦେଇକି ବର୍ତ୍ତମାନ ପ୍ରବଚନ ଅଲଗା ଆଡ଼େ ପଳେଇଯିବେ, ପୁଣି ଖୋଲିବେ ଯାଇକି ଆଉ ଗୋଟେ ଅଧ୍ୟାୟରେ, 11 ଅଧ୍ୟାୟ ପରେ 12 ଅଧ୍ୟାୟରେ ଯାଇକି ଖୋଲିବେ। କୃଷ୍ଣ ବନ୍ଧା ହେଇକି ରହିଲେ, ମା କ'ଣ କଲେ? ନା ଗୃହ କାର୍ଯ୍ୟରେ ଲାଗିଗଲେ। କେହି ପ୍ରଶ୍ନ କରିପାରନ୍ତି, ମା ଗୃହ କାର୍ଯ୍ୟରେ ଲାଗିଗଲେ, କୃଷ୍ଣଙ୍କୁ ବାନ୍ଧି ଦେଇକି କମ୍ ସେ କମ୍ ଜାଣିବା ଦରକାର ତ, କୃଷ୍ଣ ବନ୍ଧା ହେଇଯାଇ ଦେଖିବା ଦରକାର କୃଷ୍ଣଙ୍କର କେମିତି ସୁଖ ହେବ। ନା କୃଷ୍ଣଙ୍କ ପାଇଁ ଯେଉଁ ସୁଖ ଦରକାର, ମାଖନ ଫାଖନ ବନ୍ଧନ ଖୋଲିଲା ମାନେ ପୁଣି ମାଖନ ମାଗିବ, ପୁଣି ଯାହା କରିବ, ପୁଣି କୃଷ୍ଣ ସୁଖ ପାଇଁ ଲାଗିଲେ, ସବୁଥିରେ କୃଷ୍ଣ ସୁଖ ସବଳ ଆନୁକୂଲ୍ୟ ନା ମା ପାଖରେ ଅଛନ୍ତି। ମା ଯେତେବେଳେ ଏଭଳି ଗୃହ କାର୍ଯ୍ୟରେ ବ୍ୟଗ୍ର ଅଛନ୍ତି, ଅଦ୍ରାକ୍ଷିତ ଅର୍ଜୁନ ପୂର୍ବମ ଗୁହକୋ ଧନ ଧନ ଧନଦାତ୍ମଯୋଗ ଧନଦ ଆତ୍ମଯୋଗ ଧନଦ ମାନେ କୁବେର, କୁବେଙ୍କର ଆତ୍ମଯୋଗ ପୁତ୍ର ଯିଏ, ସେ କିଏସ୍ ନା ଗୁହକୋ ମାନେ ଦେବଜନୀ ପ୍ରାପ୍ତ, ସେମାନେ ଦେବଜନରେ ଥିଲେ, କିନ୍ତୁ ବର୍ତ୍ତମାନ କ'ଣ ହେଇଛନ୍ତି ନା ଅଦ୍ରାକ୍ଷିତ ଅର୍ଜୁନ ପୂର୍ବମ, ପୂର୍ବରୁ ଥିଲେ ଧନଜ ପୁତ୍ର, ବର୍ତ୍ତମାନ ଅଭିଶାପ ପ୍ରାପ୍ତ ହେଇକି ଅର୍ଜୁନ ବୃକ୍ଷ ହୋଇଛନ୍ତି, ତାଙ୍କୁ କୃଷ୍ଣ ଦେଖିଦେଲେ। ମା ତାଙ୍କର ଗୃହ କାମ କରୁଛନ୍ତି, କହୁଛନ୍ତି ଯଶୋଦା ତଳେ ବାନ୍ଧି ଘର କାମ କରୁଛନ୍ତି, କୃଷ୍ଣ ଦେଖିଲେ, ମୋ ସମ ଦର୍ଦୀ ଲୋକ ଆଉ କିଏ ଅଛନ୍ତି? ଲୋକ ଯେତେବେଳେ ଦୁଃଖରେ ପଡ଼େ, ସେ ଆଉ ଗୋଟେ ଦୁଃଖୀ ଲୋକକୁ ଖୋଜେ। ସବୁବେଳେ ଦେଖିବ ନା ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ସୀତାଙ୍କୁ ହରାଇଥିଲେ, ତାଙ୍କୁ କିଏ କହିଲେ? କହିଲେ ତୁମ ଭଳି ଜଣେ ଦୁଃଖୀ ଦର୍ଦୀ ଅଛନ୍ତି ସୁଗ୍ରୀବ, ତାଙ୍କ ପତ୍ନୀକୁ ବି ସିଏ ହରାଇଛନ୍ତି, ତୁମେ ତାଙ୍କ ପାଖକୁ ଗଲେ ହିଁ ସେ ତୁମକୁ ସାହାଯ୍ୟ କରିବ। ସମ ଦର୍ଦୀ ଲୋକ କୃଷ୍ଣ ଖୋଜୁଥିଲେ, ମୋ ଭଳି କିଏ ବନ୍ଧନରେ ଅଛନ୍ତି? ଆଖିରେ ଦେଖିଦେଲେ ଏ ଅର୍ଜୁନ ବୃକ୍ଷ, ଆଉ ଇଏ ବି ମୋ ଭଳି ବନ୍ଧନରେ ପଡ଼ିଛନ୍ତି, ତେଣୁ ମୁଁ ବି ବନ୍ଧନରେ ଅଛି, ସିଏ ବି ବନ୍ଧନରେ ଅଛି। ଇଏ ତ ପର ଶ୍ଳୋକରେ ଟିକେ, ବର୍ତ୍ତମାନ ଶ୍ଳୋକ ଟିକାରେ ଯିବ ଗୋସ୍ୱାମୀ କହୁଛନ୍ତି, ଶ୍ରୀ ଯଶୋଦା ଶ୍ରୀକୃଷ୍ଣ ବବଦ୍ଧ ସଚ ଅନ୍ୟା ମୋଚ ଏମାସ ହୋଇତି। ଯଶୋଦା ମାତା ଯେତେବେଳେ ବାନ୍ଧିଲେ, ବିଷ୍ଣୁ ପୁରାଣରେ ଗୋଟେ ଶ୍ଳୋକରେ ଯିବ ଗୋସ୍ୱାମୀ କହୁଛନ୍ତି, ଯଦି ସ୍ୱପ୍ନସି ଗଚ୍ଛତମ ଅତି ଚଞ୍ଚଳ ଚେଷ୍ଟିତମ, ହେ ଚଞ୍ଚଳ ଯଦି ତୁ ଯାଇପାରିବୁ ଗଲୁ ଦେଖିବା, ଯା ବାନ୍ଧି ଦେଇକି ପଳେଇଗଲେ, ଏହା କହିକି ପଳେଇଗଲେ, ଯେ ତୋର ଶକ୍ତି ଅଛି, ଏତେ ଚଞ୍ଚଳ, ମୁଁ ତତେ ବାନ୍ଧିଦେଲି, ଯା ଦେଖିବା। କହିଦେଇକି ମା ତାଙ୍କର ଗୃହ କାମ କଲେ। କୃଷ୍ଣ କ'ଣ କଲେ ନା ଶ୍ରୀ ଯଶୋଦା ଶ୍ରୀକୃଷ୍ଣ ବବଦ୍ଧ ସହଜ ଅନ୍ୟ ମୋଚୟ ମାସୁ, ନିଜେ ବନ୍ଧା ହେଇଛନ୍ତି, ଅନ୍ୟକୁ ମୁକ୍ତି କରିଦେଲେ, ଅନ୍ୟକୁ ମୁକ୍ତି କରିଦେଲେ। ଭଗବାନ ନିଜେ ବନ୍ଧନ ଅଛନ୍ତି, ସ୍ନେହ ବନ୍ଧନରେ ଅଛନ୍ତି, ପ୍ରେମ ବନ୍ଧନରେ ଅଛନ୍ତି, ଆଉ ମୁକ୍ତ କଲେ କାହାକୁ ନା ଧନଦାତ୍ମଜ। ଆଚ୍ଛା, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ପୁରା ନାରଦ ସାପେନ ବୃକ୍ଷତାମ ପ୍ରାପିତ ମଦାତ୍ ନଳକୁବେର ମଣିଗ୍ରୀବ ଇତି ଖ୍ୟାତ ଶ୍ରିୟାନ୍ୱିତ। ଏ ନଳକୁବେର ମଣିଗ୍ରୀବ ଥିଲେ, ଏ ପୂର୍ବରୁ ପୁରା ନାରଦ ସାପେନ, ଏ ପୂର୍ବରୁ ନାରଦଙ୍କ ଅଭିଶାପରୁ ବୃକ୍ଷତାମ ପ୍ରାପିତ ମଦାତ୍, ମଦରୁ ତାଙ୍କର ଗର୍ବ ଯୋଗୁଁ ବୃକ୍ଷଜନୀ ପ୍ରାପ୍ତ ହୋଇଛନ୍ତି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ଯେ ନଳକୁବର ମଣିଗ୍ରୀବ ଇତି ଖ୍ୟାତ ଶ୍ରିୟାନ୍ୱିତ, ନଳକୁବର ମଣିଗ୍ରୀବ ଆଙ୍କର ନାମ ଇତି, ଏମାନେ ଖ୍ୟାତ ଥିଲେ, ଆଙ୍କୁ କୃଷ୍ଣ ଉଦ୍ଧାର କରିଦେଲେ। ଏତି କହି ଇତି ପରମ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାୟାମ ଦଶମ ସ୍କନ୍ଧେ ନବମ ଅଧ୍ୟାୟ ସମାପ୍ତ, ଏଠି ଅଧ୍ୟାୟ ସମାପ୍ତ କରିଦେଲେ। ଚକ୍ରବର୍ତ୍ତୀ ବାଦ ତ ବଡ଼ ରସିକ, ପ୍ରଥମେ କ'ଣ କହିଥିଲେ? ପ୍ରଥମେ କହିଥିଲେ ନା ହେ କୃଷ୍ଣ, ହେ ତୁମେ ଜଗତରେ ତମ ଗୁଣରୁ ଜାତ, କ୍ରୋଧ ଚୌର୍ଯ୍ୟ ଦ୍ୱାରା ଜଗତରେ ସମସ୍ତଙ୍କୁ ବାନ୍ଧିକି କନ୍ଦ କନ୍ଦଉଛ, ତୁମେ ବର୍ତ୍ତମାନ ମା ଦ୍ୱାରା ବନ୍ଧା ହେଇକି କାନ୍ଦ। ବର୍ତ୍ତମାନ ଏଇ କଥାଟାକୁ ପୁଣି କହିବେ ଯେତେବେଳେ ନନ୍ଦ ମହାରାଜ ଖୋଲିବେ, ପୁଣି ସେଠି ଗୋଟେ ସୁନ୍ଦର ଶ୍ଳୋକ କହିବେ ଚକ୍ରଧିପାତ। ସେ ଚକ୍ରଧିପାତ ଭାରି ରସିକ ଲୋକ, ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି କୃଷ୍ଣ ଚିନ୍ତା କରୁଛନ୍ତି, ମୁଁ ତ ବନ୍ଧନରେ କାହିଁକି ପଡ଼ିଲି, ନା ଋଣ ଅଛି, ଲୋକ ଋଣୀ ଥିଲେ ବନ୍ଧନରେ ପଡ଼େ, ଆଉ ଋଣ ମୁକ୍ତ କେମିତି ହବ, ଯଦି କାହାକୁ ବନ୍ଧନରୁ ଖୋଲିଦିଏ ସେ ଋଣ ମୁକ୍ତ ହବ। କୃଷ୍ଣ ସେୟା ଚିନ୍ତା କଲେ, ଋଣିତ୍ୱା ତେବ ବନ୍ଧୟମ୍ ମାତ୍ରା ତତ୍ ଅନୁଣିଭବମ୍ କିଂ ପୂର୍ବେ ଇତି ସଞ୍ଚିତ୍ୟା ମୋଚ ଏ ତ ପୁରଦ୍ରମ। ଆରେ ମା ନିକଟରେ ଋଣୀ ହେଇଛି ବୋଲି ମୁଁ ବନ୍ଧା ପଡ଼ିଛି, ବର୍ତ୍ତମାନ ଯଦି କାହାକୁ ବନ୍ଧନରୁ ମୁକ୍ତ କରିଦିଏ ବର୍ତ୍ତମାନ ମୁଁ ଅରୁଣୀ ହେଇଯିବି, ମାନେ ଋଣରୁ ମୁକ୍ତ ହେଇଯିବି। ଏହା ଚିନ୍ତା କରିକି କୃଷ୍ଣ ସିଧା ଚାଲିଲେ ଦ୍ରୁମ ନିକଟକୁ। ବର୍ତ୍ତମାନ ଅଧ୍ୟାୟ ସରିଗଲେ, ନବମ ଅଧ୍ୟାୟରେ ଯେତେବେଳେ ଏହି ପ୍ରଶ୍ନଟା ଶୁଣିବେ ପରୀକ୍ଷିତ ମହାରାଜ ପ୍ରଶ୍ନ କରିବେ। ପରୀକ୍ଷିତ ମହାରାଜଙ୍କର ବହୁତ ସୁନ୍ଦର ପ୍ରଶ୍ନ, ମୁଁ କେବଳ ସେ ପ୍ରଶ୍ନଟା ଆପଣଙ୍କୁ ସଙ୍କେତ ଦେଇଦେଉଛି, ତାପରେ ପ୍ରଭୁ ଯଦି କେତେବେଳେ ପୁଣି ସୁଯୋଗ ଦେବେ, ମୋର ତ ଇଚ୍ଛା କେବଳ ଦଶମ ସ୍କନ୍ଧଟା ଯେପର୍ଯ୍ୟନ୍ତ ସୁଯୋଗ ମିଳୁଥିବ କେବଳ ଦଶମ ସ୍କନ୍ଧ ହିଁ ସିରିଏଲ ଆଲୋଚନା କରାଯାଏ। କୃଷ୍ଣଙ୍କ ଲୀଳା କେତେ ସୁନ୍ଦର, ଆପଣ ଯାହା ଲୀଳା ଆସିବ ସିରିଏଲ ଚାଲିବ। ଆଚ୍ଛା, ଶ୍ରୀ ରାଜଉବାଚ କଥ୍ୟତାମ ଭଗବତ ଭଗବତ ନ ତତ୍ତ୍ୱୟୋ ସାପସ୍ୟ କାରଣ ଯତ୍ତତ୍ ବିଗହିତ କର୍ମ ଜେନ ବା ଦେବର୍ଷି ସତ୍ତମ। ପରିକି ତୁମର ବଡ଼ ପ୍ରଶ୍ନ କରିବେ, ଦେବର୍ଷି ଭଳି ଶୁଦ୍ଧ ସତ୍ତ୍ୱଗୁଣରେ ଯିଏ ରୁହନ୍ତି ସିଏ କ୍ରୋଧ କଲେ କିଭଳି, ସିଏ ସାପ ଦେଲେ କିଭଳି, ଏଇ ଯେଉଁ ନଳକୂପର ମଣିଗ୍ରବ କ'ଣ ବିଗହିତ କର୍ମ କରିଥିଲେ କି, ଏ ପ୍ରଶ୍ନଟା ପଚାରିଦେଲେ ସୁଖଦେବ ଗୋସ୍ୱାମୀ। ତାଙ୍କର ପୂର୍ବଜନ୍ମ ସବୁ ବର୍ତ୍ତମାନ କହିବେ, ନାରଦମୁନି କାହିଁକି ଅଭିଶାପ ଦେଲେ, କ'ଣ କଲେ, ଏବଂ ପୁଣି କୃଷ୍ଣ କିଭଳି ତାଙ୍କୁ ମୁକ୍ତି କଲେ, କିଭଳି ତାଙ୍କୁ ପ୍ରାର୍ଥନା କଲେ। ଏଗାର ଅଧ୍ୟାୟ, ଦଶମ ଅଧ୍ୟାୟ ସରିଯିବେ, ଏଗାର ଅଧ୍ୟାୟରେ ନନ୍ଦ ମହାରାଜ ଫେରିବେ ମୁକ୍ତି ଦେବେ। ତେଣୁ ପ୍ରକୃତରେ କଥା ଆଜି ହିଁ ବିଶ୍ରାମ ନେଲେ, ତେଣୁ ପ୍ରଭୁଙ୍କୁ ଆମେ ପ୍ରାର୍ଥନା, ଆମେ ତ ସେଭଳି ଭକ୍ତ ନୁହେଁ କୃଷ୍ଣଙ୍କୁ ବାନ୍ଧି ପାରିବୁ ଯେ ସେ ବନ୍ଧନରେ ପଡ଼ିଗଲେ, ନା ସିଏ ତ ନିଜେ ବନ୍ଧନରେ ପଡ଼ିଛନ୍ତି, ସେ ବି ନିଜେ ମୁକ୍ତ ହେଇଯିବେ। ତେବେ